भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम तृतीय स्कंद द्वादश अध्याय श्लोक 23। नैतात् नैतात् पूर्वैः कृतं कृतं त्वद् त्वद् जे न करिष्यन्ति चापरे जस्त्वं दुहितरं गच्छेर् अनिगृह्यांगजं प्रभो नहि तत्पूर्वैः कृतं त्वद्जे न करिष्यन्ति चापरे जस्त्वं द्वितरं गच्छेर् अनिगृह्यांगजं प्रभो नैतत्पूर्वैः कृतं त्वद् जिनो करिष्यन्ति चापरे त्वाद्वितरं गच्छेर् अनिगृह्यांगजं प्रभो नैतं पूर्वैः कृतं त्वद् येन करिष्यन्ति चापरे जस्त्वं दुहितरं गच्छेर् अनिगृह्यांगजं प्रभो। धन्यवाद। न नुहे एतत् ए प्रकार आचरण पूर्वै अन्य कौनसी ब्रह्मांक द्वारा किंबा पूर्व कल्पे आपण द्वारा कृतम कृत तत् आपण द्वारा जे जहा न नुहे करिबे च मध्य अपरे आउ केही जह जहा त्वम आपण दुई तरह कन्या प्रति गच्छे गच्छे जीवे अनिगृह्य निग्रह न करी अंगजं काम परे काम पिपासा जौन बहु कामना प्रभु हे पिता। शुकरण भाग हे पिता अन्य कौन सी ब्रह्मा किंबा अन्य कही किंबा पूर्वकल्परे आपण एपरी कर्म करिनाहांति किंबा भविष्यतरे एपरी केही करिबे नाही। आपण ब्रह्मांडर प्रभु होई कामको दमन न करी किपरी कन्या सह जौन क्रिया करबाको इच्छा कले ए श्लोक भावार्थरे श्रील प्रभुपाद महाराज कहुछन्ति जे ब्रह्मांडरे ब्रह्मापद सर्वोच्च पद अटे एवं जणाजाउछि आमे जो ब्रह्मांडरे अछु से ब्रह्मांड गोटी व्यतीत आहुरी अनेक ब्रह्मांड अछि एवं अनेक ब्रह्मा मध्ये अछन्ति जे एही पदरे बा ब्रह्मापदरे अधिकारी हेबे से आदर्श स्थानीय हेबा उचित जीवमानको नीति ओ आदर्श निजे आचरण जरियारे शिखाइबा उचित कारण ब्रह्मा होछन्ति जीवमानकर शिक्षक ब्रह्मा होछन्ति ए प्रकार जीव जे कि अत्यंत पुण्यकर्मी एवं परमार्थी मार्गरे उन्नति अटन्ति उन्नत अटन्ति एवं से ए प्रकार एही पदरे अनुष्ठित होइछन्ति अधिरूढ़ होइछन्ति जहाँकि भगवान पदवीर परवर्ती पद अटे से ए प्रकार एक पदरे अधिरूढ़ होइछन्ति जहाँकि भगवान पदवीर परवर्ती पद अटे। तेणु ब्रह्मा जो कि बहुत उच्च स्थिति अच्छा ଏ ଭୌତିକ ଜଗତ ସର୍ବୋଚ୍ଚ ସ୍ଥିତିରେ ସେ ଅଛନ୍ତି, ବ୍ରହ୍ମା ପଦ ତାଙ୍କଠାରୁ ଉପରେ ଆଉ କିଛି ନାହିଁ, ବ୍ରହ୍ମ ପରମେଷ୍ଠୀ ପଦ ବୋଲି କୁହାଯାଉଛି। ଶହେ ଜନ୍ମ ଧରି ଯେ ସ୍ୱଧର୍ମ ଆଚରଣ କରୁଛନ୍ତି ସେମାନେ ସେହି ପଦରେ ଆରୂଢ଼ ହେଉଛନ୍ତି। ଏଭଳିକି ଗୋଟିଏ ଗୋଟିଏ କଳ୍ପରେ ଏମିତି ବ୍ରହ୍ମା ଏମିତି ଜୀବ ମୋତେ ମିଳନ୍ତି ନାହିଁ ଯିଏକି ବ୍ରହ୍ମା ପଦ ସମ୍ଭାଳିବେ, ତେଣୁ ଭଗବାନ ନିଜେ ବ୍ରହ୍ମା ହୁଅନ୍ତି ଏବଂ ସୃଷ୍ଟି କାର୍ଯ୍ୟରେ ସାହାଯ୍ୟ କରନ୍ତି। ତେଣୁ ଏଇ ଯେଉଁ ବ୍ରହ୍ମା ଏଇଭଳି ଭାବରେ ଏଇ ଯେଉଁ ଗୋଟିଏ ବ୍ରହ୍ମା ଏବେ ଆସିଲେ ତା ପୂର୍ବରୁ ବ୍ରହ୍ମା ନଥିଲେ ତା ନୁହଁ, ତା ପୂର୍ବରୁ ମଧ୍ୟ ବ୍ରହ୍ମା ଥିଲେ। ଏଇଭଳି ଭାବରେ ତାଙ୍କର 100 ଇୟର୍ସ ହେଇଗଲା ପରେ ବହୁତ ଗୋଟିଏ ଜନ୍ମ ତାଙ୍କର ରହୁଛି 100 ଜନ୍ମ, ଗୋଟିଏ ଜନ୍ମରେ ସେ 100 ବର୍ଷ ଜୀବନ ଧାରଣ କରୁଛନ୍ତି ଏବଂ ଗୋଟିଏ ବର୍ଷରେ ତାଙ୍କର ମାସ କ'ଣ ଦିନ ମାସ ହୋଇକରି ବର୍ଷ ହୋଇଛନ୍ତି ଏବଂ ଏଇଭଳି ଭାବରେ ସେ 100 ବର୍ଷ କାଳ ବଞ୍ଚୁଛନ୍ତି। ବହୁତ ଉନ୍ନତ ସ୍ଥିତି, ପରମଷ୍ଠୀୟ ସ୍ଥିତି ବୋଲି କୁହାଯାଉଛି। ଏ ଭୌତିକ ଜଗତର ଅନ୍ତିମ ଲୋକ ହେଉଛି ବ୍ରହ୍ମ ଲୋକ। ବହୁତ ତପସ୍ୟା କଲେ ଜଣେ ସ୍ୱର୍ଗଲୋକକୁ ଯାଉଛନ୍ତି, ସେଠି ମଧ୍ୟ ଯଦି ପୁଣ୍ୟ କାର୍ଯ୍ୟ କରିବେ ତାପରେ ତା ଉପରକୁ ଯିବେ ଭୂଲୋକ, ତାପରେ ଭୂଲୋକ, ତାପରେ ସ୍ୱର୍ଗଲୋକକୁ ଯିବେ, ସ୍ୱର୍ଗଲୋକ ଉପରେ ମହତ ଲୋକକୁ ଯିବେ, ଯେଉଁଠି ଭୃଗୁ ଆଦି ଋଷିମାନେ ମୁନିଋଷିମାନେ ଅଛନ୍ତି, ଭୃଗୁଲୋକରୁ ମହତ ଲୋକରୁ ଜନଲୋକକୁ ଯିବେ ଏବଂ ଜନଲୋକରୁ ତପଲୋକକୁ ଯିବେ ଏବଂ ତପଲୋକରୁ ଅନ୍ତିମ ଲୋକ ହେଉଛି ବ୍ରହ୍ମଲୋକ, ଯେଉଁଠି ବ୍ରହ୍ମା ରହିଛନ୍ତି। ତେଣୁ ଯେତେ ଆମେ ଉନ୍ନତ ସ୍ତରକୁ ଯାଉଥିବା ସେତିକି 100 ଗୁଣ ଲେଖା ଐଶ୍ୱର୍ଯ୍ୟ ବଢ଼ି ବଢ଼ିକି ଯାଉଥିବ, ଆନନ୍ଦ ମଧ୍ୟ ସେଇଭଳି ଭାବରେ ବଢ଼ି ବଢ଼ିକି ଯାଉଥିବ। କିନ୍ତୁ ଏ ଆନନ୍ଦ ଗୋଟେ ଏଭଳି ଶବ୍ଦ ବା ଏଭଳି ବସ୍ତୁ, ଯେତେ ଆନନ୍ଦ ମିଳିଲେ ମଧ୍ୟ ଜଣେ କେବେ ହେଲେ ସେ ଆନନ୍ଦରେ କହିପାରିବ ନାହିଁ ମୋର ସତ୍ୟ ହେଇଗଲା, ଯଥେଷ୍ଟ ହେଇଗଲା। ଆନନ୍ଦ ବଢ଼ି ବଢ଼ିକା ଯିବ, ଚିର ଜଗତର ଯେଉଁ ଆନନ୍ଦ, ଭଗବାନଙ୍କ ସମ୍ବନ୍ଧୀୟ ସେବାରେ ଯେଉଁ ଆନନ୍ଦ ରହିଛି, ସେ ଆନନ୍ଦକୁ ମହାପ୍ରଭୁ ବର୍ଣ୍ଣନା କରୁଛନ୍ତି ଚୈତନ୍ୟ ସେ ଶିକ୍ଷାଷ୍ଟକମରେ, ଯେ ଆନନ୍ଦାମ୍ବୋଧି ବର୍ଦ୍ଧନମ୍, ଆନନ୍ଦ ରୂପକ ସାଗର। ଭୌତିକ ଜଗତରେ ଆମେ ଯେତେ ଯେକୌଣସି ସାଗର ଦେଖୁଛେ ସେ ଗୋଟିଏ ନିର୍ଦ୍ଦିଷ୍ଟ ସୀମାରେ ରହିଛି, ତଟ ତାର ରହିଛି, ସୀମା ସେ ଉଲ୍ଲଂଘନ କରିପାରିବ ନାହିଁ। କିନ୍ତୁ ଚିତ୍ ଜଗତର ଯେଉଁ ଆନନ୍ଦ ସେ ଏଭଳି ସାଗର ଯେ ତାର କିଛି ନିର୍ଦ୍ଦିଷ୍ଟ ସୀମା ନାହିଁ, ତଟ ନାହିଁ, ସେ ବଢ଼ି ବଢ଼ିକା ଯାଉଥିବ ଆନନ୍ଦାମ୍ବୋଧି ବର୍ଦ୍ଧନମ୍। ତେଣୁ ଏଇ ଯେଉଁ ସ୍ୱର୍ଗଲୋକ ପର୍ଯ୍ୟନ୍ତ ଗଲେ ମଧ୍ୟ ଅନ୍ତିମ ଲୋକ ଯେଉଁଠି ପରମେଷ୍ଠୀ, ସେଇଟାକୁ ପରମେଷ୍ଠୀ ଶବ୍ଦ ବୋଲି କୁହାଯାଉଛି, ପରମେଷ୍ଠୀ ପରମ ଅନ୍ତିମ ତତ୍ତ୍ୱ ସେ ପରମେଷ୍ଠୀ। ତେଣୁ ବ୍ରହ୍ମା ସେଇ ଲୋକରେ ଅଛନ୍ତି, ପରମେଷ୍ଠୀ ଲୋକରେ ରହିଛନ୍ତି, ବ୍ରହ୍ମ ଲୋକରେ ରହିଛନ୍ତି। ତେଣୁ ଏଇ ଯେଉଁ ବ୍ରହ୍ମା ଆସିଲେ ତାଙ୍କ ପୂର୍ବରୁ ମଧ୍ୟ ବ୍ରହ୍ମା ଥିଲେ, ତାଙ୍କ ପୂର୍ବରୁ ମଧ୍ୟ ବ୍ରହ୍ମା ଥିଲେ, ତାଙ୍କ ପୂର୍ବରୁ ମଧ୍ୟ ବ୍ରହ୍ମା ଥିଲେ। ଏଇଭଳି ଭାବରେ ଏ ଭୌତିକ ବ୍ରହ୍ମାଣ୍ଡ ର ମଧ୍ୟ ଆଦି ନାହିଁ, ଯେମିତି ଭଗବାନଙ୍କର ଆଦି ନାହିଁ ସେଭଳି ଭାବରେ ଏ ବ୍ରହ୍ମାଣ୍ଡର ମଧ୍ୟ ଆଦି ନାହିଁ। ସେଥିପାଇଁ କୁହାଯାଉଛି ଅନାଦି ବହିର୍ମୁଖ ଜୀବ କୃଷ୍ଣ ଭୁଲିଗଲ, ଅତଏବ ମାୟା ତାରେ ମାୟାରେ ବାନ୍ଧିଲ। ଅନାଦି ସବୁବେଳ ପାଇଁ ରହିଛି ଭୌତିକ ଜଗତ, ସୃଷ୍ଟି ହେଉଛି, କିଛି କାଳ ରହୁଛି, ଅନ୍ତିମରେ ଧ୍ୱଂସ ହେଉଛି। ତେଣୁ ଏଠି ମରିଚାଦି ପୁତ୍ରମାନେ ପିତାଙ୍କୁ ବହୁତ ସମ୍ମାନର ସହିତ ବହୁତ ଅମ୍ବଳି ତାଙ୍କୁ କହୁଛନ୍ତି, ବହୁତ ମାନେ କ'ଣ ତାଙ୍କୁ ବହୁତ ବହୁତ ନ୍ୟୁନ ଭାବରେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ପ୍ରାର୍ଥନା କରୁଛନ୍ତି ପିତା, ନୈତତ୍ ପୂର୍ବେ ହିଁ କୃତନ୍ ତତ୍ ଯେ ଆପଣଙ୍କ ପୂର୍ବରୁ ମଧ୍ୟ ବହୁତ ବ୍ରହ୍ମା ଆସିଛନ୍ତି, ଏଭଳି କହୁଛି ହିଷ୍ଟ୍ରି ନାହିଁ, ଇତିହାସ ନାହିଁ। ତେଣୁ ଆମର ଇତିହାସ କେତେ ବର୍ଷ ତଳର କହିହେବନି, କୋଟି କୋଟି ବର୍ଷ ତଳର ଇତିହାସ, ଯେଉଁ ଇତିହାସକୁ ସାଧାରଣ ଲୋକମାନେ ଭାବନ୍ତି ଇଏ ସବୁ ମନଗଢ଼ା କଥା। ତେଣୁ ସେମାନେ କହନ୍ତି ଆମର ବୈଦିକ ଶାସ୍ତ୍ରକୁ, ଏ ପୁରାଣ ଇତ୍ୟାଦିକୁ ସେମାନେ କହନ୍ତି ଇଏ ହେଉଛି ମାଇଥୋଲୋଜି ବା ଇଏ ହେଉଛି କଳ୍ପନା। ଏସବୁ କଳ୍ପନା ନୁହଁ, କୋଟି କୋଟି ବର୍ଷ ତଳର ଘଟଣା ସବୁ ରହିଛି, ମୁନିଋଷିମାନେ କୋଟି କୋଟି ବର୍ଷ ତଳର ଘଟଣା କହୁଛନ୍ତି। ଯେତେବେଳେ ଭଗବାନ କୃଷ୍ଣ ବିବାହ କଲେ ଜାମ୍ବବତୀଙ୍କୁ, ତାଙ୍କର ବୟସ କେତେ ଥିଲା ଜାମ୍ବବତୀ, ଯିଏକି ଜାମ୍ବବାନଙ୍କର କନ୍ୟା, ତାଙ୍କର ବୟସ ମିନିମମ୍ 8 ଲକ୍ଷ ବର୍ଷ ହୋଇଥିବ। କାରଣ ପୂର୍ବରେ ଯେତେବେଳେ ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ ସେହି ସମୟରେ ଜାମ୍ବବାନ ଆସିଥିଲେ, ତେଣୁ ଜାମ୍ବବାନଙ୍କର କନ୍ୟା ହେଉଛନ୍ତି ଜାମ୍ବବତୀ। ସେ ସମୟରେ ଯଦିଓ ଜାମ୍ବବାନ ଚାହୁଁଥିଲେ ଭଗବାନ ପ୍ରଦାନ କରିବା ପାଇଁ, କିନ୍ତୁ ଭଗବାନ ରାମଚନ୍ଦ୍ର ଏକ ପତ୍ନୀ ବ୍ରତ ଧାରଣ କରିଥିଲେ, ତେଣୁ ସେ ଆଉ କାହାକୁ ଗ୍ରହଣ କଲେ ନାହିଁ ପତ୍ନୀ ରୂପରେ। ସୁପର୍ଣ୍ଣକା ଆସିଥିଲା ତାଙ୍କ ପତ୍ନୀ ରୂପରେ ପାଇବା ପାଇଁ, ତେଣୁ ଭଗବାନ ଏଭଳି ବ୍ୟବସ୍ଥା କଲେ ଠିକ୍ ଅଛି ପରେ ବିବାହ କରିବା। ଯଦିଓ ମନେ ମନେ କହିଲେ, ସେଟାକୁ ସୁପର୍ଣ୍ଣକା ଜାଣିନଥିଲେ ତାର ନାକ କାନ ଯେଉଁ ଲକ୍ଷ୍ମଣ କାଟିଦେଲେ। ଏ ଦ୍ୱାପର ଯୁଗର ଘଟଣା, ଏ ତ୍ରେତା ଯୁଗର ଘଟଣା। ଦ୍ୱାପରରେ ସେ ପୁଣି ଆସିଛନ୍ତି, କ'ଣ ହେଇକିରି ଆସିଥିଲେ, ଉପଜା ହେଇକିରି ଆସିଥିଲେ। ତେଣୁ ଆ ଭିତରେ 4 ଲକ୍ଷ ବର୍ଷ 8 ଲକ୍ଷ ବର୍ଷ ବିତିଗଲାଣି। ତାପରେ ସେ କୁବୁଜାଙ୍କୁ ତାଙ୍କ ସହିତ ମିଳନ ହୋଇଥିଲେ। ତେଣୁ ସେହିଭଳି ଭାବରେ ଜାମ୍ବବତୀ ମଧ୍ୟ, ସେ ଜାମ୍ବବାନ ଚାହୁଁଥିଲେ ତାଙ୍କର କନ୍ୟାଙ୍କୁ ବିବାହ ଦେବା ପାଇଁ ଭଗବାନ ରାମଚନ୍ଦ୍ରଙ୍କୁ। ଭଗବାନ ରାମଚନ୍ଦ୍ର ଯେହେତୁ ଏକ ପତ୍ନୀ ବ୍ରତ, ସେ ତାଙ୍କୁ ପଚାରିଲେନି ମଧ୍ୟ, କିନ୍ତୁ 8 ଲକ୍ଷ ବର୍ଷ ପରେ ସେ କନ୍ୟାଙ୍କୁ ବିବାହ ଦେଲେ। କାହାକୁ? ଭଗବାନ କୃଷ୍ଣଙ୍କୁ ବିବାହ ଦେଲେ। ସେହିଭଳି ଭାବରେ ରେବତୀ, ରେବତୀଙ୍କର ବର୍ଷ ମଧ୍ୟ ସେହିଭଳି ଭାବରେ 20 ଲକ୍ଷ ବର୍ଷ। ସତ୍ୟଯୁଗରେ ସେ ଆସିଥିଲେ, ସତ୍ୟଯୁଗର ପରିମାଣ ହେଉଛି 17 ଲକ୍ଷ 28 ହଜାର ବର୍ଷ। ସତ୍ୟଯୁଗରେ ସେ ଯାଇଥିଲେ, ତାଙ୍କର ପିତା ରୈବତ ନେଇକି ଯାଇଥିଲେ, ତାଙ୍କୁ ବ୍ରହ୍ମଲୋକକୁ ଯାଇଥିଲେ, ଏଇ ପରମେଶ୍ୱରୀ ଯେଉଁଠି ବ୍ରହ୍ମା ରହୁଛନ୍ତି ଯାଇଥିଲେ। ତାଙ୍କର କନ୍ୟାଙ୍କର ବିବାହ ହେବ, କାହାକୁ ବିବାହ କରିବେ, ବିଧି କାହା ପାଇଁ ନିର୍ଦ୍ଦିଷ୍ଟ ରଖିଛନ୍ତି। ତା ଭିତରେ ବ୍ରହ୍ମାଙ୍କର ଟିକେ ଭଗବାନଙ୍କର ଭଜନରେ ସମୟ ବିତି ଯାଇଥିଲା। ଟିକେ ବିତିଗଲା ପରେ ଯେତେବେଳେ ଆସି ଦେଖା କଲେ, ସେତେବେଳେ ସେ କହିଲେ, ରେବତ ତମେ ଯେଉଁ ବ୍ୟକ୍ତିଙ୍କୁ ଚିନ୍ତା କରୁଛ ତୁମର କନ୍ୟାଙ୍କୁ ପ୍ରଦାନ କରିବା ପାଇଁ, ଆଉ କେହି ନାହାନ୍ତି। ସତ୍ୟଯୁଗ ବିତି, ତ୍ରେତାଯୁଗ ବିତି, ବର୍ତ୍ତମାନ ଦ୍ୱାପର ଯୁଗ ସର୍ବଶେଷ ହେବାକୁ ବସିଲାଣି। ତୁମେ ଶୀଘ୍ର ଯାଅ, ଦ୍ୱାପରରେ ଭଗବାନ ଦ୍ୱାରକାରେ ବଳରାମ ରହିଛନ୍ତି, ତାଙ୍କୁ ତୁମର କନ୍ୟାଙ୍କୁ ପ୍ରଦାନ କର। ତେଣୁ 25 ଲକ୍ଷ ବର୍ଷ ତଳର ଘଟଣା, ତାଙ୍କର କନ୍ୟାକୁ ମଧ୍ୟ ସେଇଭଳିଆ 25 ଲକ୍ଷ ବର୍ଷ ହେଇଛି, ଏବଂ ସେ କନ୍ୟାଙ୍କୁ ବିବାହ ଦେଲେ, ବଳରାମଙ୍କୁ ବିବାହ ଦେଲେ। ବଳରାମ ଯିଏକି ଦ୍ୱାପର ଯୁଗର ରେବତୀ ହେଉଛନ୍ତି ସତ୍ୟଯୁଗର, ତେଣୁ ଭଗବାନ ତାଙ୍କର ଲାଙ୍ଗୁଳରେ ଲଙ୍ଗଳ ଯେଉଁ ରହିଛି, ହଳ ଲଙ୍ଗଳ, ସେଥିରେ ତାଙ୍କର ସାଇଜ୍କୁ ସମାନ କରିଦେଲେ। ଯେଉଁ ସାଇଜ୍ କହିବେ, ଯେମିତି ଟେଲର ଆମ ସାଇଜ୍ ଦେଖି କନା କାଟି ଦେଉଛି, ସେଭଳି ଭାବରେ ଭଗବାନ ତାଙ୍କର ଉଚ୍ଚତା ଦେଖି ରେବତୀଙ୍କର ଉଚ୍ଚତାକୁ ମଧ୍ୟ ସମାନ କରିଦେଲେ, ହଳ ଲଙ୍ଗଳ ଦ୍ୱାରା କରିଦେଲେ। ତେଣୁ 10 ଲକ୍ଷ ବର୍ଷ ତଳର କଥା ଘଟଣା, ଏଇଟାକୁ ଯେଉଁମାନେ ଉପଯୁକ୍ତ ପରମ୍ପରାରେ ନ ଆସିବେ, ଏଇଟା ନ ଶ୍ରବଣ କରିବେ, ସେମାନେ ଭାବିବେ ଏସବୁ କଳ୍ପନା। କିନ୍ତୁ ମୁନି ଋଷିମାନେ ଯଦି କଳ୍ପନା କରିବା କଥା, ତାହେଲେ କାହିଁକି ଘରଦ୍ୱାର ଛାଡ଼ିକିରି ଯାଇକି ଜଙ୍ଗଲରେ ବସି ଏଭଳି ତପସ୍ୟା କରି ଏସବୁ କଥା ଲେଖୁଛନ୍ତି? କଳ୍ପନା ତ ଘରେ ବସିକି ଲେଖିହେବ, ଟିଭି ଦେଖିକିରି ମଧ୍ୟ କଳ୍ପନା କରି ଲେଖିହେବ। ତେଣୁ ଏସବୁ କୌଣସି କଳ୍ପନା ନୁହଁ, ଏ ମନଗଢ଼ା କଥା ନୁହଁ, ଇଏ ହେଉଛି ଇତିହାସ। ତେଣୁ ସେସବୁ ପୂର୍ବ ଜନ୍ମରେ ଏମାନେ କୌଣସି ଇତିହାସ ନାହିଁ। ମରିଚିମାନେ ଋଷିମାନେ କହୁଛନ୍ତି, ସେମାନେ ହେଉଛନ୍ତି ସପ୍ତର୍ଷି ଋଷି, ସେମାନେ ସମସ୍ତ ଜ୍ଞାନ ତାଙ୍କ ପାଖରେ ରହିଛି, ସମସ୍ତ ଜ୍ଞାନ ସେମାନେ ପ୍ରଦାନ କରିଛନ୍ତି ବୈଦିକ ଶାସ୍ତ୍ରମାନଙ୍କରେ ସେହି ଋଷିମାନେ। ତେଣୁ ତାଙ୍କର ପୂର୍ବ ଇତିହାସ ମଧ୍ୟ ସେ ଜାଣିଛନ୍ତି, ତେଣୁ ସେ କହୁଛନ୍ତି ନ ଏ ତତ୍ ପୂର୍ବଂ କୃତଂ ତଜେ, ହେ ପିତା ତୁମେ ଯେଉଁ କାର୍ଯ୍ୟ କରୁଛ, ଏଭଳି କାର୍ଯ୍ୟ ଆଗରୁ କେହି କରିନାହାନ୍ତି, ପୂର୍ବେଂ କୃତଂ ନ ଏଭଳି କାର୍ଯ୍ୟ କେହି କରିନାହାନ୍ତି। ବ୍ରହ୍ମା ଜଣେ ତାଙ୍କର କନ୍ୟା ପ୍ରତି ଆକୃଷ୍ଟ ହେଇକିରି, କାମଦ୍ୱାରା ମୋହିତ ହେଇକି ତାଙ୍କ ପ୍ରତି ଧାବମାନ ହେବେ, ଏଭଳି କୌଣସି ଇତିହାସ ନାହିଁ। ତେଣୁ ଆପଣ ଏଭଳି ଇତିହାସ ସୃଷ୍ଟି କରନ୍ତୁ ନାହିଁ, କହିବାର ଉଦ୍ଦେଶ୍ୟ ହେଉଛି ସେଇଟା। ନୈତତ୍ ପୂର୍ବଂ କୃତଂ ତଜେ, ନ କରିଛନ୍ତି ଯାହାପରେ, ଏବଂ ଭବିଷ୍ୟତରେ ମଧ୍ୟ ଏଭଳି କିଛି ସମୟ ହେବ ନାହିଁ, ଏଭଳି ହେବ ନାହିଁ ଯେତେବେଳେ ଏଭଳି କାର୍ଯ୍ୟ ଜଣେ କରିବେ ବ୍ରହ୍ମା। କାହିଁକି ନା ବ୍ରହ୍ମା ଯେତେବେଳେ ଭଗବାନ ତାଙ୍କୁ ଜ୍ଞାନ ଦେଉଛନ୍ତି, ସେତେବେଳେ ସେ କହୁଛନ୍ତି ତମେ ମାୟା ଦ୍ୱାରା ଗ୍ରସ୍ତ ହେବ ନାହିଁ। ତେଣୁ ଭବିଷ୍ୟତରେ ମଧ୍ୟ ଏଭଳି ଏଭଳି ସିଚୁଏସନ୍ ଆସିବ ନାହିଁ। ମୁନି ଋଷିମାନେ ମଧ୍ୟ ଭବିଷ୍ୟତ ଦୃଷ୍ଟା, ସେମାନେ କହିପାରିବେ ଭବିଷ୍ୟତରେ କ'ଣ ହେବ। ଯେମିତି ଆମେ ଅତୀତ କଥା କହିପାରୁଛେ, ସେମିତି ସେମାନେ ଭବିଷ୍ୟତ ଦୃଷ୍ଟା ରହିଛନ୍ତି। ଅମୋଘ ଦୃକ୍ ବୋଲି କୁହାଯାଉଛି ତାଙ୍କୁ, ତାଙ୍କର ଦୃଷ୍ଟି ହେଉଛି ଅମୋଘ, ତାଙ୍କର କୌଣସି ଦୃଷ୍ଟିରେ ଦୋଷ ନାହିଁ। ଆମର ଦୃଷ୍ଟି ହେଉଛି ସୀମିତ ଦୃଷ୍ଟି, ଆମେ କେବଳ ଅତୀତ କଥା ଦେଖିପାରିବା, ଭବିଷ୍ୟତ କଥା ଦେଖିପାରିବା ନାହିଁ। କିନ୍ତୁ ସେମାନେ ମୁନି ଋଷିମାନେ ସେମାନେ ହେଉଛନ୍ତି ଅମୋଘ ଦୃକ୍, ଭବିଷ୍ୟତରେ କ'ଣ ହେବ, 10 ଲକ୍ଷ ବର୍ଷ ପରେ କ'ଣ ହେବ, 4 ଲକ୍ଷ 30 ହଜାର ବର୍ଷ ପରେ କ'ଣ ହେବ, ଜୟଦେବ ଗୋସ୍ୱାମୀ ଦେଖିଥିଲେ, ସୁଧ ଗୋସ୍ୱାମୀ ଦେଖିଥିଲେ, ସୁଖଦେବ ଗୋସ୍ୱାମୀ ଦେଖିଛନ୍ତି, ବ୍ୟାସ ଦେଖିଛନ୍ତି, ସେସବୁ ରଚନା କରିଛନ୍ତି। ମେଛ ନିବହ ନିଧନେ କଳୟ ଶିକର ବାଳମ धूमकेतुमिव किमपि करालम् केशवधृत कल्कि शरीर जय जगदीश हरे। तेणु ये 4 लक्ष वर्ष परे हब यटा को भविष्य काल वर्णना कर जयदेव गोस्वामी दशावतार सूत्र रचना कर सुत गोस्वामी भागवत प्रथम स्कंद तृतीय अध्याय ये जो 24 अवतार विषय वर्णना कर अतीत अवतार मान विषय वर्णना करने संगे संगे भविष्य अवतार मान विषय वर्णना कर तेणु बुद्धदेव मध्य भविष्य काल वर्णना कर भविष्य समोहाय सुरत दिशाम जो मैंने सुरत दिशा अर्थात जो मैंने देवता विरोधी असुर मैंने मोह करिया माने असुर मैंने तो भगवान को ग्रहण करेंगे ना तेणु भगवान बुद्धदेव रूप से आसी मोह करी से कहे वेद को निंदा कले से कहे मत मान कारण सी मानवे तो भगवान को ही मानवे परोक्ष भाव से भगवान शरण जीवे प्रति कृपा कर सदैव हृदय दर्शित पशुघातम पशुघाती मैने वेदर दुआई देकरी यथेच्छाचार भाव में पशु हत्या करुले तेणु भगवान तर हृदय द्रवीभूत हो गला देखिले पशु मान हत्या कर जो निरीह पशु मान हत्या कर वेदर दुआई देकरी तेणु भगवान आसिले बुद्धदेव रूप से तेणु सुत गोस्वामी जो अवतार मान विषय वर्णना कर प्रथम स्कंद तृतीय अध्याय से भविष्य काल वर्णना कर बुद्धदेव को कारण 5000 वर्ष तले ये भागवत कहला तेणु बुद्धदेव आसिले 2500 वर्ष पूर्व पर आसबे तेणुक से भविष्य काल किकटेशु भविष्य भविष्य काल वर्णना कर भविष्य में कौन हम से सब मुनि ऋषि मैंने जानती अमगद्रुक कहुच्छे तेणु मरीचि आदि ऋषि मैंने सप्तर्षि से साधारण ऋषि नुहति सप्तर्षि से जेणु से कह न कर भविष्य में कौन सी ब्रह्मा करे ना जस्त दुईतर गच्छेर हे पिता आपण तुम्हें जो भाव तुम कन्या प्रति धावित होल काम द्वारा मोहित धावित होल अनिगृहा अंगज प्रभु ये अंगज अंगज कहले ये जो काम भावना जो आसला यटा को निग्रह करवा कथा कि अनिगृह निग्रह कर ना तुम्हें ये जो काम भाव ये काम भाव को त्याग करवा कथा जही शत्रु महाभाव काम रूप ग्रासदम भगवान कहते अर्जुन को ये अर्जुन ये जो काम भाव आसूची ये काम भाव द्वारा प्रभावित हो लोक मैंने जेकोसी पाप कार्य करने पश्चातपद हो ना ये प्रकार पाप कार्य अर्जुन आश्चर्य हो जाऊँच प्रभु अतः केन प्रयुक्त पापं चरती पुरुष अनिच्छन विवाह स्नेह बड़ाधिक नियोजित प्रभु आप जो कहले तृतीय अध्याय भगवान कहते जे जो रही जो आम सब जो इंद्रिय मान सब रही ये इंद्रिय मान को जन चेष्टा कले दमन करे ना इंद्रिय से इंद्रिय स्वार्थे राग दोष व्यवस्थित हो इंद्रिय माने जो रही विशेष भाव जो ज्ञान इंद्रिय माने रही चक्षु कर्ण नासिका जिह्वा एवं त्वक ये 5 जो ज्ञान इंद्रिय रही ये जो इंद्रिय अर्थ इंद्रिय से इंद्रिय स्वार्थे इंद्रिय अर्थ कहले चक्षुर जो रही दर्शन करने लालसा रही कर्णर श्रवण करने लालसा रही जिह्वार रसना ग्रहण करने कथा कहने लालसा रही नासिकार आग्रहण करने नासिका रही इच्छा रही लालसा रही त्वक जो स्पर्श अनुभव करने लालसा रही तेणु ये जो इंद्रिय से इंद्रिय स्वार्थ राग द्वेष व्यवस्थित होते आमर आसक्ति आसूसी केत द्वेष आसूस ईर्षा आसूटा प्रति आम अनिच्छुकता आसूस तेणु तयोर्ण वसम आगछत ही अस पर्यंत नौ ताकि जड़े चाहिए इंद्रिय मान को बंद कर पार ना इंद्रिय मैंने तार विपरीत भाव कार्य करेणु जी अर्जुन आश्चर्य होशन प्रभु कहीं अतः कैन प्रयुक्त एवं पापं चरती पुरुष अनिच्छन भी बासने बड़ाधिप नियोजित प्रभु कहीं ये विभिन्न प्रकार पाप कार्य करुँच जदि जानुंस ये पाप कार्य करने कथा नुह କିନ୍ତୁ ଯେମିତି ତାଙ୍କୁ କିଏ ଜବରଦସ୍ତି ସେଥିରେ ନିଯୁକ୍ତ କରୁଛି, ଏହାର କାରଣ କ'ଣ ପ୍ରଭୁ? ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ ବିଶଦ ଭାବରେ ତାର ଉତ୍ତର ଦେଇଛନ୍ତି, ଏ ଅର୍ଜୁନ ଜାଣି ରଖ ଆର କାରଣ କ'ଣ। ଆର କାରଣ ହେଉଛି କାମ ଏଷ କ୍ରୋଧ ଏଷ ରଜଗୁଣ ସମୁଦ୍ଭବ ମହାସନ ମହାପାପମା ବିଧି ଏନମ ଇଏ ବୈରିଣମ। ଯେଉଁ କାମ ଏବଂ କ୍ରୋଧ ଏ ରଜଗୁଣରୁ ଜାତ ହେଉଛି, ତେଣୁ ଏଇଥିପାଇଁ ଏଇ ଆର୍ ଦ୍ୱାରା ପରିଚାଳିତ ହୋଇକରି ଲୋକମାନେ ଯେତେ ପ୍ରକାର ପାପ କାର୍ଯ୍ୟ ଅଛି ସେ ପାପ କାର୍ଯ୍ୟ କରିବାରୁ ପଶ୍ଚାତପଦ ହେଉନାହାନ୍ତି। ତେଣୁ ଏଇ ଯେଉଁ ରଜଗୁଣ ଅଛି, ଯଦିଓ ଜଣଙ୍କର ବହୁତ ହୁଏତ ଧନ ଥାଇପାରେ, ସେ ହୁଏତ ତାର କାମନାକୁ ପୂରଣ କରିପାରେ, କିନ୍ତୁ ତା ବି ହୋଇପାରିବ ନାହିଁ। ମହାସନ ଯେତେ କାମନା ପୂରଣ କଲେ ମଧ୍ୟ ତାର କାମନା ବଢ଼ି ବଢ଼ିକା ଯିବ। କାମ ଏସ ଏବଂ କାମନା ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି। ତେଣୁ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମା ବାପ ମା ବିଧି ଏନମ ଏ ବୈରିଣମ। ଏ ଅର୍ଜୁନ ଜାଣି ରଖ, ଏମାନେ ହେଉଛନ୍ତି ଆମର ଶତ୍ରୁ। କିଭଳି ଏମାନେ କାହିଁକି ଆମେ ଏଇଟାକୁ ଶତ୍ରୁ ଅଧୀନ ରହିଯାଉଛେ ନା ଆମେ ଆବୃତ ଅବସ୍ଥାରେ ରହିଛେ। ଧୂମେନା ବ୍ରିୟତେ ବହ୍ନି ଯଥାଦର୍ଶ ମଳେନ ଛ ଯଥୋର୍ଲୁହିନା ମୃତ୍ୟୁ ଗର୍ଭ ତଥା ତିନି ତମ ଆବୃତମ। ଯେମିତି ଧୂମେନା ବ୍ରିୟତେ ବହ୍ନି ଅଗ୍ନି ଯେଉଁ ରହିଛି, ଅଗ୍ନି ଯେତେବେଳେ ଆମେ ଚୁଲି ଲଗାଉଛେ କାଠ ଲଗାଉଛେ ସେତେବେଳେ ଧୂଆଁ ଦ୍ୱାରା ଆବୃତ ହୋଇକି ରହୁଛି। ତେଣୁ ଇଏ ଗୋଟେ ଆବୃତ୍ତି, ତାର ଅଗ୍ନିର ଆବୃତ୍ତି ହେଇକି ରହୁଛି ଧୂଆଁ ଦ୍ୱାରା। ଇଏ ହେଉଛି ସତ୍ୟଗୁଣର ଆବୃତ୍ତି, ଆମେ ସତ୍ୟଗୁଣ ଦ୍ୱାରା ଏଇଭଳି ଭାବରେ ବନ୍ଦୀ ହେଇକି ରହିଛେ। ସେଇଭଳି ଭାବରେ ଧୂମେନା ବ୍ରିୟତେ ବହ୍ନି ଯଥା ଆଦର୍ଶ ମଳେ ନ ଛ, ଆଦର୍ଶ କହିଲେ ଯେଉଁ ମିରର ଅଛି ବା ଦର୍ପଣ ଅଛି, ଦର୍ପଣରେ ଯଦି ଧୂଳି ପଡ଼ିଗଲା ତାହେଲେ ଆମେ ଆମର ପ୍ରତିବିମ୍ବକୁ ଦେଖିପାରିବା ନାହିଁ। ତେଣୁ ଇଏ ହେଉଛି ପ୍ରକୃତିରେ ରଜଗୁଣର ଆବରଣ। ତେଣୁ ଯଥ ଲୁହିନା ମୃତ ଗର୍ଭ, ଆଉ ଗୋଟେ ଆବରଣ ଅଛି ଯେଉଁ ତମଗୁଣର ଆବରଣ ନା ପ୍ରଭୁ। ସେ ଆବରଣ କିଭଳି ନା, ଯଦିଓ ଯେଭଳି ଭାବରେ ସନ୍ତାନ ତାର ମାତୃ ଗର୍ଭରେ ରହିଥାଏ ସିଏ ହେଉଛି ଗୋଟେ ଆବରଣ। ଏଇ ସତ୍ୱ ରଜ ତମ ଏ ତିନି ଗୁଣ ଦ୍ୱାରା ଆବୃତ ହୋଇକରି ତାର ବୁଦ୍ଧି ନଷ୍ଟ ହୋଇଯାଇଛି, ତେଣୁ ସେ କାମ କ୍ରୋଧ ଦ୍ୱାରା ଆକର୍ଷିତ ହୋଇକି ରହୁଛି, ରଜଗୁଣର ପ୍ରଭାବରେ ଆସୁଛି ସେ। ଆବୃତ୍ତ ଜ୍ଞାନ ମେତିନ ଜ୍ଞାନୀନ ନିତ୍ୟ ବୈରିଣ, ଏ ଜ୍ଞାନର ହେଉଛି ଶତ୍ରୁ। ଆମର ଜ୍ଞାନକୁ ସେ ଆବୃତ କରି ରଖିଛି, ତେଣୁ ଆମର ପ୍ରକୃତ ଜ୍ଞାନ ଆସୁନାହିଁ, ଆମେ ଅଜ୍ଞାନ ଭିତରେ ରହୁଛେ। ତେଣୁ କାମ ରୂପେଣ କୁହନ୍ତୁ ଇଏ ଦୁଷ୍ପୁରଣା ନିରଣ ଚ, ଯେମିତି ଅଗ୍ନିରେ ଘୃତ ଆହୁତି ଦେଲେ ସେ କେବେ ବନ୍ଦ ହେବ ନାହିଁ, ଲିଭିଯିବ ନାହିଁ, ସେ ବଢ଼ି ବଢ଼ିକା ଯାଉଥିବ। ସେଭଳି ଭାବରେ ଇଏ ଯେଉଁ କାମ ରୂପ ରହିଛି ଏଇସବୁ ଏଇ ଆବୃତ ହେଇକି ରହିଥିବା ହେତୁ ଏ କାମ ଦ୍ୱାରା ସେ ବଶୀଭୂତ ହେଇକି ରହିଛି। ତାହେଲେ ପ୍ରଭୁ ଏ ଯେଉଁ କାମ କ୍ରୋଧ ସବୁ ଏସବୁ କେଉଁଠି ରହିଛନ୍ତି ନା, ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ମୁଚ୍ୟତେ। ଅର୍ଜୁନ ଏଇସବୁ କାମ କ୍ରୋଧ ସବୁ କେଉଁଠି ରହିଛି ଜାଣିଛ ନା ପ୍ରଭୁ? କେଉଁଠି ନା ଇନ୍ଦ୍ରିୟମାନଙ୍କ ପାଖରେ ରହିଛି, ଯେଉଁ କର୍ମ ଇନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ବିଶେଷ ଭାବରେ ଜ୍ଞାନେନ୍ଦ୍ରିୟମାନଙ୍କ ପାଖରେ ରହିଛି, ଏବଂ ମନରେ ରହିଛି, ବୁଦ୍ଧିରେ ରହିଛି, ଆର ସବୁ ଏଇ ଯେଉଁ କାମ କ୍ରୋଧ ଇତ୍ୟାଦିର ସ୍ଥାନ ହେଉଛି ଏଇଟା। ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ମୁଚ୍ୟତେ ଏତେ ବିମୁହ ତିଏ ସେ ଜ୍ଞାନ ମହାବୃତ୍ତି ଦେଇନମ। ତେଣୁ ଏଇମାନଙ୍କୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ସଂଯତ କରି ମାନେ କଣ୍ଟ୍ରୋଲ କରିକି ଏ କାମ କ୍ରୋଧ ଇତ୍ୟାଦି ଏମାନେ ସବୁ ଆମକୁ ଆମ ତାର ବଶରେ କରିଦେଇଛନ୍ତି। ଇନ୍ଦ୍ରିୟାଣି ମନ ବୁଦ୍ଧି ସେ ଅଧିଷ୍ଠାନ ଉଚ୍ଚତେ ଏତେ ବିମୋହେଷ, ଆମେ ମୋହ ହେଇକି ରହିଛେ, ବିଶେଷ ଭାବରେ ମୋହ ହେଇକି ରହିଛେ, ବିମୋହ ହେଇକି ରହିଛେ। ଜ୍ଞାନ ମହାବୃତ ଦେହିନମ, ତେଣୁ ଏଇ ଦେହି ଯେ ଦେହ ଭିତରେ ରହିଛି ତାର ଜ୍ଞାନକୁ ଏଇଭଳି ଭାବରେ ଏଇ ଯେଉଁ କାମ କ୍ରୋଧ ଇତ୍ୟାଦି ଆବୃତ କରି ରଖିଛନ୍ତି। ଦେହିନାବୃତ ଦେହିନମ, ତାହେଲେ ପ୍ରଭୁ ଆମେ କ'ଣ କରିବା, ଏ ଶତ୍ରୁମାନଙ୍କ ପ୍ରତି ଆମର କିଭଳି ଆଚରଣ କରିବା ନା, ତସ୍ମାତ୍ ଇନ୍ଦ୍ରିୟାଣି ଆଦୌ ନିୟମିୟ ଭରତର୍ଷଭ। ଏ ଭରତର୍ଷଭ, ଏ ଭରତ ଶ୍ରେଷ୍ଠ ଦୁଷ୍ମନ୍ତ ରାଜାଙ୍କର ପୁତ୍ର ଯିଏ ଭରତ ମହାରାଜ, ସେ ପ୍ରସିଦ୍ଧ ଭରତ ମହାରାଜ ଥିଲେ, ଯେଉଁଥିପାଇଁ କି ତାଙ୍କର ନାମ ଅନୁସାରେ ଏଇ ପାଣ୍ଡବମାନଙ୍କୁ ଭରତ ବୋଲି ସମ୍ବୋଧନ କରାଯାଉଛି, ବା କୌରବମାନଙ୍କୁ ମଧ୍ୟ ଭରତ ବୋଲି ସମ୍ବୋଧନ କରାଯାଉଛି। ତେଣୁ ଭଗବାନ ମନେ ପକାଉଛନ୍ତି ସେ ଭରତଙ୍କ କଥା। ତେଣୁ କହିଲେ, ଏ ଅର୍ଜୁନ ତୁମେ ସାମାନ୍ୟ ବଂଶଧାରୀ ନୁହଁ, ତୁମେ ସାମାନ୍ୟ ବଂଶରେ ଆସିନ, ତୁମେ ଭରତ ବଂଶରେ ଆସିଛ, ଭରତର ସହ ତୁମେ ଭରତବର୍ଷର ଶ୍ରେଷ୍ଠ ବ୍ୟକ୍ତି ତୁମେ, ତେଣୁ ତୁମେ କ'ଣ କରିବ ନା ପ୍ରଭୁ ମୁଁ କ'ଣ କରିବି ନା ତସ୍ମାତ୍ ଇନ୍ଦ୍ରିୟାଣୀ ଆଦୌ ନିୟମ ଭରତ, ପ୍ରଥମେ ତୁମେ ଇନ୍ଦ୍ରିୟମାନଙ୍କୁ ସଂଯମ କର, ଇନ୍ଦ୍ରିୟାଣୀ ଆଦୌ ନିୟମ ଭରତର ସହ ନା କାହିଁକି ନା ପାପମାନ ପ୍ରଜାହି ଏନଂ ଜ୍ଞାନ ବିଜ୍ଞାନ ନାଶନ, ଏଇ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଏଇ ଇନ୍ଦ୍ରିୟ ଦ୍ୱାରା ସମସ୍ତେ କରୁଛନ୍ତି, ତେଣୁ ପାପମାନ ପ୍ରଜାହି ଏନମ୍ ଏଇଟାକୁ ହତ୍ୟା କର ତୁମେ, ଇନ୍ଦ୍ରିୟମାନଙ୍କୁ ଏଇ ଯେଉଁ କାମ କ୍ରୋଧ ରହିଛି ଏଇଠି ରହିଛନ୍ତି ତା ଭିତରୁ ଯାଇକି ତାଙ୍କୁ ହତ୍ୟା କରିବାକୁ ପଡ଼ିବ, ପ୍ରଜାହି ପ୍ରକୃଷ୍ଟ ରୂପରେ ଜହି ତାକୁ ପୂର୍ଣ୍ଣ ଭାବରେ ହତ୍ୟା କରିବାକୁ ପଡ଼ିବ। ଜ୍ଞାନ ବିଜ୍ଞାନ ନାଶନ, ଇଏ ତୁମର ଜ୍ଞାନକୁ ନଷ୍ଟ କରିବ କଥା ନୁହଁ, ବିଜ୍ଞାନକୁ ମଧ୍ୟ ନଷ୍ଟ କରିଦେବ। ତେଣୁ ପ୍ରଭୁ ଏଇଟା କେମିତି ସମ୍ଭବ ହବ ନା ହେ ଅର୍ଜୁନ, ମୁଁ ତୁମକୁ ଗୋଟେ ସୂତ୍ର କହୁଛି, ଗୋଟେ ଗୁପ୍ତ ରହସ୍ୟ କହୁଛି ଯାହାଦ୍ୱାରା କି ତୁମେ କରିପାରିବ ଏଇଟା। ନା ପ୍ରଭୁ କ'ଣ ସେ ଗୁପ୍ତ କଥା ନା ଇନ୍ଦ୍ରିୟାଣି ପରାଣୀ ଆହୁର, ତୁମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଏ ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ କ'ଣ ନା ମନ, ଇନ୍ଦ୍ରିୟାଣି ପରାଣୀ ଆହୁର ଇନ୍ଦ୍ରିୟ ପରମ ମନ, ଇନ୍ଦ୍ରିୟମାନେ ମଧ୍ୟ ଜଡ଼ ଶରୀର ଠାରୁ ଉନ୍ନତ ଏବଂ ଇନ୍ଦ୍ରିୟମାନଙ୍କର ଉନ୍ନତ ହେଉଛି ମନ ଏବଂ ମନସ୍ତୁ ପରା ବୁଦ୍ଧି, ମନଠାରୁ ଉନ୍ନତ ହେଉଛି ବୁଦ୍ଧି ଏବଂ ଯେଉଁ ବୁଦ୍ଧି ପରଦସ୍ତୁ ସ, ତୁମେ ହେଉଛ ଏ ବୁଦ୍ଧିର ଉର୍ଦ୍ଧ୍ୱରେ, ବୁଦ୍ଧିର ଉର୍ଦ୍ଧ୍ୱରେ ମଧ୍ୟ ଅହଙ୍କାର ରହିଛି, ଅହଙ୍କାର ଉର୍ଦ୍ଧ୍ୱରେ ତୁମେ ହେଉଛ ଆତ୍ମା। ତେଣୁ ପ୍ରଭୁ ତାହେଲେ ମୋର କ'ଣ କର୍ତ୍ତବ୍ୟ ନା ଏବଂ ବୁଦ୍ଧେ ପରମ ବୁଦ୍ଧ୍ୟା ସଂସ୍ତଭ୍ୟାତ୍ମାନ ମହାତ୍ମନା ଜୟ ଶତ୍ରୁ ମହାବାହୋ କାମ ରୂପମ ଦୁରାସଦମ, ଜୟ ଶତ୍ରୁ ଏଇଭଳି ଭାବରେ ତୁମେ ବୁଦ୍ଧିକୁ ଯଦି ମୋ ସହିତ ଯୁକ୍ତ କରିବ ଏବଂ ବୁଦ୍ଧେ ପରମ ବୁଦ୍ଧ୍ୟା ସଂସ୍ତଭ୍ୟାତ୍ମାନ ମହାତ୍ମା, ତାହେଲେ ତୁମେ ଏଇ ଯେଉଁ ମନ ଇତ୍ୟାଦି ଇନ୍ଦ୍ରିୟମାନ ରହିଛନ୍ତି ତାଙ୍କୁ ତୁମେ ଦମନ କରିପାରିବ। ଏବଂ ବୁଦ୍ଧେ ପରମ ବୁଦ୍ଧ୍ୟା ସଂସ୍ତଭ୍ୟାତ୍ମାନ ମହାତ୍ମନା ଜୟ ଶତ୍ରୁ ମହାବାହୋ, ଏ ମହାବାହୋ ତୁମେ ବର୍ତ୍ତମାନ ସମସ୍ତ ତୁମର ଶତ୍ରୁ ଯେଉଁ ଅଛନ୍ତି ଏଗାର ଖୁଣି ସୈନ୍ୟ ଅଛନ୍ତି ପାଣ୍ଡ କୌରବମାନଙ୍କ ପାଖରେ, ତୁମେ ସମସ୍ତଙ୍କୁ ଯାଇ ତୁମକୁ ସମସ୍ତଙ୍କୁ ପରାସ୍ତ କରିବ, ତୁମେ ମହାବାହୁ, ତୁମ ବହୁତ ଶକ୍ତି ଅଛି, କିନ୍ତୁ ତା ସହିତ ତୁମର ଯେ ପ୍ରକୃତ ଶତ୍ରୁ ଏ ଯେଉଁ ଇନ୍ଦ୍ରିୟମାନେ ଯେ ତୁମର ପ୍ରକୃତ ଶତ୍ରୁ, ତେଣୁ ସେଇ ଜୟ ଶତ୍ରୁ ମହାବାହୁ ସେମାନଙ୍କୁ ତୁମକୁ ହତ୍ୟା କର। କାମରୂପମ ଦୁରାସଦମ, ଏଇ ଯେଉଁ କାମରୂପ ଯାହାକୁ ଜଣେ ପାର ହୋଇପାରିବେ ନାହିଁ କିନ୍ତୁ ଏଇଭଳି ଭାବରେ ତୁମେ ବହୁତ ସହଜରେ ପାର ହୋଇଯାଇପାରିବ। ତେଣୁ ଏଇଭଳି ଭାବରେ ଏଇ ଯେଉଁ ମରିଚିମାନେ କହୁଛନ୍ତି, ମରିଚି ଅତ୍ରି ଅଙ୍ଗିରସ ଇତ୍ୟାଦି ପୁତ୍ରମାନେ ବ୍ରହ୍ମାଙ୍କୁ କହୁଛନ୍ତି, ତୁମେ ଏଇଟାକୁ ନିଗ୍ରହ କର, ଏ ଯେଉଁ କାମ ଦ୍ୱାରା ତୁମେ କାମର ବଶବର୍ତ୍ତୀ ହୁଅ ନା, ଗୋଦାସ ଏବଂ ଗୋସ୍ୱାମୀ ଦୁଇ ଜଣ ବ୍ୟକ୍ତି ଅଛନ୍ତି, ଆମେ ସ୍ୱାମୀ ବୋଲି କହୁଛେ ମହାରାଜ, ଗୋସ୍ୱାମୀ କହୁଛେ, ଗୋସ୍ୱାମୀ କହିଲେ ଯେଉଁ ଗୋ କହିଲେ ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଇନ୍ଦ୍ରିୟମାନଙ୍କର ସେ ସ୍ୱାମୀ, ଯେଉଁମାନେ ଗୋସ୍ୱାମୀ ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରିଛନ୍ତି ସେମାନେ ଇନ୍ଦ୍ରିୟମାନଙ୍କର ସ୍ୱାମୀ, ଇନ୍ଦ୍ରିୟ ଦ୍ୱାରା ବଶୀଭୂତ ହେଉନାହାନ୍ତି। ମାଇଣ୍ଡ କୁହାଯାଇଛି ମାଇଣ୍ଡ ଇଜ୍ ଏ ବ୍ୟାଡ୍ ମାଷ୍ଟର୍ ବଟ୍ ଏ ଗୁଡ୍ ସର୍ଭ୍ୟାଣ୍ଟ, ମାଇଣ୍ଡକୁ ଯଦି ମନକୁ ଯଦି ଆମେ ଆମର ମାଲିକ ହିସାବରେ ରଖିବା ତାହେଲେ ସେ ଆମକୁ ମନ୍ଦ କାର୍ଯ୍ୟରେ ନିଯୁକ୍ତ କରିବ, କିନ୍ତୁ ଯଦି ଆମକୁ ମନକୁ ଆମର ସର୍ଭ୍ୟାଣ୍ଟ ବା ଆମର ସେବକ ରୂପେ ରଖିବା ତାହେଲେ ସେ ଗୋଟେ ବଢ଼ିଆ ସେବକ ହେବ, କାରଣ ସେ ମନ ଦ୍ୱାରା ଆମେ ବହୁତ ଅଗ୍ରଗତି କରିପାରିବା। ସବି ମନ କୃଷ୍ଣ ପଦାର ବିନ୍ଦୟୁ, ଭଗବତ ଗୀତାରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ଏଇ ମନ ବିଷୟରେ ମୁଁ ତୁମକୁ କଥା ବହୁତ କଥା କହିଲି, ତେଣୁ ଏ ମନକୁ କେମିତି ବ୍ୟବହାର କରିବ ନା ପ୍ରଭୁ କିଭଳି ନା, ଇଏ ହେଉଛି ସବୁଠାରୁ ଗୁପ୍ତ ରହସ୍ୟ ଭଗବତ ଗୀତାର। ମନନ ମନରେ ସତେ ମୋତେ ଚିନ୍ତା କର, ମନମନା ଭବ ମନରେ ମୋତେ ଚିନ୍ତା କର, ସବି ମନ କୃଷ୍ଣ ପଦାର ବିନ୍ଦୟୁ, ଯେମିତି କିଏ ଅମ୍ବରୀଶ ମହାରାଜ ସେ ଭଗବାନଙ୍କ ପାଦପଦ୍ମକୁ ଚିନ୍ତା କରୁଥିଲେ, ଭଗବାନ ପାଦପଦ୍ମରେ ବହୁତ ଚିହ୍ନ ରହିଛି, 19 ଚିହ୍ନ ରହିଛି ଭାଗବତ ତୃତୀୟ ସ୍କନ୍ଧରେ କପିଳଦେବ ମା ଦେବତୀଙ୍କୁ କହୁଛନ୍ତି ଯେ ଭଗବାନଙ୍କର ଯେଉଁ ଚକ୍ର ରହିଛି ଶଙ୍ଖ ରହିଛି ଏସବୁ ଚିହ୍ନ ସବୁ ରହିଛି, ଆର ତାତ୍ପର୍ଯ୍ୟ କ'ଣ, ସେଭଳିଆ ହେଉଛି ଯେ ଯେତେବେଳେ ଆମେ ବିଭିନ୍ନ ପ୍ରକାର ଯେଉଁ ଆମେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛେ ଯଦି ଆମେ ମନକୁ ଭଗବାନ ପାଦପଦ୍ମରେ ଲଗେଇବା ତାହେଲେ ସେସବୁ ପାପ ରାଶି ଦୂର ହୋଇଯିବ, କିଭଳି ନା ଭଗବାନଙ୍କର ଚକ୍ର ଅଛି ସେ ଚକ୍ର ସବୁ ସେସବୁ ପାପ ରାଶିକୁ ଖଣ୍ଡନ କରିଦେବ। ଏଇଟାକୁ ବଡ଼ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଆମର ଅବଶ୍ୟ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟରେ କହୁଛନ୍ତି ସେକଟା ଯେ ଭଗବାନଙ୍କର ଆମର ଯେଉଁ ରହିଛି ଆଙ୍କୁଶ ରହିଛି ଭଗବାନ ପାଦପଦ୍ମରେ ଗୋଟେ ଚିହ୍ନ ରହିଛି ଆଙ୍କୁଶ ଚିହ୍ନ ଆଙ୍କୁଶ ଚିହ୍ନ ଆଙ୍କୁଶ ଯେମିତି ହାତୀ ଏତେ ବିରାଟ ହାତୀ ଏତେ ଶକ୍ତି ରହିଛି କିନ୍ତୁ ମାହୁନ୍ତ ସେ ଆଙ୍କୁଶ ଦ୍ୱାରା ସେ ହାତୀକୁ ନିୟନ୍ତ୍ରଣ କରୁଛି ସେଇଭଳି ଭାବରେ ଆମର ମନ ଗୋଟେ ହାତୀ ଭଳି ମନଟା ସବୁଆଡ଼େ ବିଭିନ୍ନ ପ୍ରକାର ଚିନ୍ତା କରୁଛି ଭଗବାନଙ୍କୁ ଭୁଲିଯାଇ ଅନ୍ୟ କଥା ସବୁ ଚିନ୍ତା କରୁଛି ସେ ମନ ହାତୀକୁ କେମିତି ଦମନ କରିବା ନା ଭଗବାନ ପାଦପଦ୍ମରେ ଯେଉଁ ରହିଛି ଆଙ୍କୁଶ ରହିଛି ସେ ମନୋହାସ୍ତିନଂ ସ୍ୱବର୍ଣ୍ଣନ୍ୟା ନେତୁ ଆଙ୍କୁଶଂ ଧତ୍ତେ ଜୟ ଶ୍ରୀ ରାଧା ମଧନ ଯୋଗୀ ତେଣୁ ସେଭଳି ଭାବରେ ଭଗବାନ ପାଦପଦ୍ମରେ ଯେଉଁ ରହିଛି କମଳ ଚିହ୍ନ ରହିଛି ପଦ୍ମଚିହ୍ନ ରହିଛି ଏଇଟାର ଦ୍ୱାରା ଆମେ ଯଦି ଭଗବାନ ସେଇ କମଳ କଥା ଚିନ୍ତା କରିବା ପାଦପଦ୍ମରେ ଥିବା କମଳର କଥା ଚିନ୍ତା କରିବା ତାହେଲେ ସେ ଆମର ମନ ସରସି ମଳଂ କର୍ତ୍ତୁଂ କମଳଂ ମନସେ ତ ମନସେ ସର୍ବୋତ୍କର୍ଷ ସାମ୍ରାଜ୍ୟ ଦାତୁ ତେଣୁ ଯେଉଁଭଳି ଭାବରେ କମଳ ଦ୍ୱାରା ବହୁତ ସୁନ୍ଦର ଜଣେ ସୌନ୍ଦର୍ଯ୍ୟ ପ୍ରାପ୍ତ ହୁଏ ବହୁତ ଆନନ୍ଦ ପ୍ରାପ୍ତ ହୁଏ ସେଭଳି ଭାବରେ ମନଟା ମଧ୍ୟ ସେ କମଳ କଥା ଚିନ୍ତା କଲେ ସେଭଳି ଭାବରେ ଜଣେ ଆନନ୍ଦ ପ୍ରାପ୍ତ ହେବ ପୁଣି ସେଇଭଳି ଭାବରେ ଭଗବାନ ପାଦପଦ୍ମରେ ଯେଉଁ ଧ୍ୱଜ ରହିଛି ମନ୍ଦିରର ଶୀର୍ଷରେ ଧ୍ୱଜା ରହୁଛି ପତିତ ପାବନ ବାନା ଯେଉଁ ଗୀତଟା ଅଛି ପତିତ ପାବନ ନାମଟି ଯାର ନା ନୀଳ ଚକ୍ରେ ହେ ଦେଖ ଉଡ଼ୁଛି ବାନା ପତିତ ପାବନ ନାମଟି ଯାର ନା ପତିତ ପାବନ ଭଗବାନ ଧ୍ୱଜା ଯେଉଁ ଉଡ଼ୁଛି ତାର ସେଇଭଳି ଭାବରେ ଆମେ ଯଦି ଭଗବାନ ପାଦପଦ୍ମରେ ଧ୍ୟାନ କରିବା ତାହେଲେ ସେ ଆମକୁ ସର୍ବୋତ୍କର୍ଷ ସାମ୍ରାଜ୍ୟ ଆମକୁ ପ୍ରଦାନ କରିବ ଭଗବାନଙ୍କର ପାଦପଦ୍ମ ଆମକୁ ପ୍ରାପ୍ତ ହେବା ଏଇଭଳି ଭାବରେ ଧ୍ୱଜ ଏଇଭଳି ଭାବରେ ଯଶ ଆମେ ପ୍ରାପ୍ତ ହେବା ସର୍ବୋତ୍କୃଷ୍ଟ ଯଶ ପ୍ରଦାନ ପ୍ରାପ୍ତ ଆମେ ପ୍ରାପ୍ତ ହେବା ଭଗବାନ ପାଦପଦ୍ମରେ ଯେଉଁ ଜବ ରହିଛି ସେ ତାଙ୍କୁ ଚିନ୍ତା କରିବା ସେ ଜବ କଥା ଯଦି ଚିନ୍ତା କରିବା ତାହେଲେ ଆମେ ସମସ୍ତ ଯଶ ପ୍ରାପ୍ତ ହେବା ସେଇଭଳି ଭାବରେ ଆମେ ଯେଉଁ ସବୁବେଳେ ତାପରେ ଦଗ୍ଧୀଭୂତ ହେଉଛେ କେତେବେଳେ ଆଦି ଭୌତିକ ଦୁଃଖ ଆସୁଛି କେତେବେଳେ ଆଦି ଦୈବିକ ଦୁଃଖ ଆସୁଛି କେତେବେଳେ ଆଧ୍ୟାତ୍ମିକ ଦୁଃଖ ଆସୁଛି ଏଇଭଳି ଭାବରେ ତାପରେ ଆମେ ଦଗ୍ଧୀଭୂତ ହେଉଛେ ତେଣୁ ସେହି ସମୟରେ ଯଦି ଆମେ ଭଗବାନଙ୍କର ପାଦପଦ୍ମରେ ଥିବା ଛତ୍ରର କଥା ଚିନ୍ତା କରିବା ସେହି ସେଇଭଳି ଭାବରେ ଯେମିତି ଆମର ଗରମରୁ ରକ୍ଷା ପାଇବା ପାଇଁ ଛତାର ଆଶ୍ରୟ ନେଉଛେ ଆମେ ଟିକେ ଉଷ୍ମତାରୁ ଆମେ ରକ୍ଷା ପାଉଛେ ସେଭଳି ଭାବରେ ଭଗବାନ ପାଦପଦ୍ମରେ ଥିବା ଛତ୍ରର ଯଦି ଚିନ୍ତା କରିବା ତାହେଲେ ଆମେ ତ୍ରିତାପରୁ ଆମେ ମୁକ୍ତ ହେବା ସେଭଳି ଭାବରେ ଚକ୍ର ଇତ୍ୟାଦି ସବୁ ରହିଛି ଆମର ସମସ୍ତ ପାପରାଶି ମନରେ ଯେଉଁ ପାପରାଶି ଅଛି ସେ ପାପରାଶିକୁ ସବୁ ଧ୍ୱଂସ କରିଦେବ ତେଣୁ ଏଇଭଳି ଭାବରେ ମନଟାକୁ ଯଦି ଆମେ ଭଗବାନ ପାଦପଦ୍ମରେ ଲଗେଇବା ସେ ତାହେଲେ ମନମନା ଭବ ଭଗବାନ କହୁଛନ୍ତି ମନଟାକୁ ଯଦି ମୋତେ ମୋ ପାଖରେ ଲଗେଇବ ତାହେଲେ ସେ ମନଟା ତୁମର ବହୁତ ତୁମକୁ ସାହାଯ୍ୟ କରିବ ତୁମର ସେ ବନ୍ଧୁ ଷଷ୍ଠ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ ଏ ଯେଉଁ ମନ ରହିଛି ଇଏ ଦୁଇ ପ୍ରକାର କାର୍ଯ୍ୟ କରୁଛି ଜାଣି ରଖ ଏ ଦୁଇ ପ୍ରକାର କାର୍ଯ୍ୟ କରୁଛି ଇଏ ତୁମର ଶତ୍ରୁ ହେବ ଏ ପୁଣି ତୁମର ମଧ୍ୟ ମିତ୍ର ହେବ ଏ ମନ ଇଏ ହେଉଛି ମୋର ବିଭୂତି ଇନ୍ଦ୍ରିୟାଣୀ ମନଶ୍ଚାସ୍ମି ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ ଏ ଯେଉଁ ମନ ରହିଛି ଇଏ ହେଉଛି ମୋର ଗୋଟେ ବିଭୂତି ଏ ମନକୁ ମୁଁ ତୁମକୁ ପ୍ରଦାନ କରିଛି ତୁମେ ଆର ଯଦି ସଦୁପଯୋଗ କରିବ ତାହେଲେ ତୁମେ ସର୍ବଶ୍ରେଷ୍ଠ ସ୍ଥାନ ପ୍ରାପ୍ତ ହେବ କିନ୍ତୁ ଏଇଟାକୁ ଯଦି ଦୁରୁପଯୋଗ କରିବ ତାହେଲେ ତୁମେ ନରକକୁ ଗମନ କରିବ ନା ପ୍ରଭୁ କିଭଳି ଆମେ ସବୁ ତାର ସଦୁପଯୋଗ କରିବା ନା ସବୁବେଳେ ମୋର ମୋତେ ଚିନ୍ତା କର ମନମନା ଭବ ମନରେ ମଧ୍ୟ ଚିନ୍ତା କର ତାହେଲେ ସେ ମନଟା ତୁମର ମିତ୍ର ହିସାବରେ କାର୍ଯ୍ୟ କରିବ ଉଦ୍ଧରେ ଦାତ୍ମନାତ୍ମାନ ନା ଆତ୍ମାନ ଅବସାଦ ଆତ୍ମୈବ ଆତ୍ମର ବନ୍ଧୁ ରାତ୍ମୈବ ରିପୁରାତ୍ମନ ବନ୍ଧୁର ଆତ୍ମାତ୍ମନସ୍ତସ୍ୟ ଜୈନାତ୍ମୈବ ଆତ୍ମନ ଜିତ ଅନାତ୍ମନସ୍ୟ ଶତ୍ରୁତୀ ପ୍ରତି ତା ଆତ୍ମୈବ ଶତ୍ରୁବତ୍ ମନକୁ ଯଦି ତୁମେ ନିଜ ଅଧୀନରେ ରଖିପାରିବ ତାହେଲେ ସେ ତୁମର ମିତ୍ର କିନ୍ତୁ ତୁମେ ଯଦି ମନର ଅଧୀନ ହେଇଯିବ ତାହେଲେ ସେ ତୁମର ଶତ୍ରୁ ହିସାବରେ କାର୍ଯ୍ୟ କରିବ ସେଥିପାଇଁ ଆମର ଇସ୍କନ ପ୍ରତିଷ୍ଠିତ ଆଚାର୍ଯ୍ୟ ଶ୍ରୀମନ୍ ଦେଶୀ ଭକ୍ତି ବିଧାନ ସ୍ୱୟଂ ପ୍ରଭୁପାଦ ମହାରାଜଙ୍କର ଯେ ଗୁରୁ ଶ୍ରୀମନ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସବୁବେଳେ କହନ୍ତି କଥା କହିଲେ, ଶୋଇବା ପୂର୍ବରୁ ମନକୁ 100 ଝାଡ଼ୁ ପାହାର ଦେବ। ନିଦରୁ ଉଠିଲା ପରେ ମନକୁ, ଲୋକମାନେ ଜୋତା ପିନ୍ଧିକି ବାହାରୁଛନ୍ତି ନା, ସେ ଜୋତାରେ ମନକୁ 100 ପାହାର ଦେବ। ତେଣୁ ଏଇଭଳି ଭାବରେ ମନକୁ ନିଜ ଅଧୀନରେ କରିବାକୁ ପଡ଼ିବ। ତେଣୁ ଯେଉଁମାନେ ମନକୁ ନିଜ ଅଧୀନରେ ରଖିଛନ୍ତି, ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖିଛନ୍ତି, ସେମାନେ ହେଉଛନ୍ତି ଗୋସ୍ୱାମୀ। ସେମାନେ ଇନ୍ଦ୍ରିୟମାନଙ୍କୁ ତ ପରିଚାଳିତ ହୁଅନ୍ତି ନାହିଁ। ଭଗବାନ କହୁଛନ୍ତି, ହେ ଅର୍ଜୁନ, ଯଥୋ କୁର୍ମଙ୍ଗାନି ସର୍ବସ ଇନ୍ଦ୍ରିୟାଣି ଇନ୍ଦ୍ରିୟାତିବ୍ୟ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଯେଉଁଭଳି ଭାବରେ କୁର୍ମ ବା ଯେଉଁ ରହିଛି କଚ୍ଛପ, ସେ ଯେତେବେଳେ ଦରକାର ହୁଏ ତାର ଇନ୍ଦ୍ରିୟମାନଙ୍କୁ ବାହାର କରେ, କିନ୍ତୁ ଯେତେବେଳେ ଦରକାର ପଡ଼େ ଇନ୍ଦ୍ରିୟମାନଙ୍କୁ ନିଜ ଭିତରକୁ ନେଇଯାଏ। ସେଇଭଳି ଭାବରେ ଆମର ଯଦି ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଯେତେବେଳେ କାର୍ଯ୍ୟ କରିବା, ଏଇ ଯେତେବେଳେ ଏଇ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ଯଦି କାର୍ଯ୍ୟ କରିବା, ତାହେଲେ ସେ ତାର ପ୍ରଜ୍ଞା ପ୍ରତିଷ୍ଠିତା, ତାର ବୁଦ୍ଧି ହେଉଛି ପ୍ରକୃତରେ ସ୍ଥିର ହୋଇକି ରହିଛି ବୋଲି ବୁଝିବାକୁ ପଡ଼ିବ। ସେ ହେଉଛନ୍ତି ବହୁତ ଉନ୍ନତ ସ୍ତରର ବ୍ୟକ୍ତି। ତେଣୁ ଏଇ ମନକୁ ଆମେ ଯଦି ଲଗେଇବା, ବ୍ୟବହାର କରିବା, ଏଇ ଭଗବାନଙ୍କର ଚିନ୍ତାରେ ଲଗେଇବା, ମନମନା ଭବ। ତେଣୁ ଅର୍ଜୁନ କହୁଛନ୍ତି, ପ୍ରଭୁ ଏଇଟା କେମିତି ସମ୍ଭବ ହବ? ମନ ତ ଚଞ୍ଚଳଙ୍ଗି ମନ କୃଷ୍ଣ ପ୍ରମାଥି ବଳବ ଦୃଢ଼ ତସ୍ୟାଂ ନିଘ୍ରଂ ମନି ବାୟୁରିବ ସୁଦୁଷ୍କରମ। ପ୍ରଭୁ, ଏ ମନ ଏକୁ ଯେମିତି ଆମେ ବାୟୁକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ, ସେଭଳି ଭାବରେ ମନକୁ ମଧ୍ୟ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ, କେମିତି ସମ୍ଭବ ପ୍ରଭୁ? ନା ଅସଂଶୟ ମହାବାହୁ ମନ ଦୁର୍ନିଗ୍ରହମ ଚଳମ। ହେ ଅର୍ଜୁନ, ହେ ମହାବାହୁ, ନିଶ୍ଚିନ୍ତ ଭାବରେ ମନକୁ ନିଗ୍ରହ କରିବା ଯଦି କହୁଛନ୍ତି ମରିଚିମାନେ, ତମେ ନିଗ୍ରହ କର, ମନକୁ ତମେ ନିଗ୍ରହ କର। ତେଣୁ ସେଇଭଳି ଭାବରେ ଭଗବାନ ମଧ୍ୟ ଅର୍ଜୁନ କହୁଛନ୍ତି, ଅର୍ଜୁନ ତମେ ଯାହା କହିଲ ସେଥିରେ କିଛି ସନ୍ଦେହ ନାହିଁ, ଅସଂଶୟ କୌଣସି ସନ୍ଦେହ ନାହିଁ ଯେ ମନକୁ ନିଗ୍ରହ କରିବା ବହୁତ କଷ୍ଟ, କିନ୍ତୁ ତଥାପି ଅଭ୍ୟାସ ନ ତୁ କହନ୍ତି ବୈରାଗ୍ୟ ନ ଚକୃହତେ। ତୁମେ ଅଭ୍ୟାସ କଲେ ଏଇଟା ସମ୍ଭବ ହେଇପାରିବ। ଅଭ୍ୟାସ, ଆଜିଠାରୁ ଅଭ୍ୟାସ ଆରମ୍ଭ କର। ତେଣୁ ମନକୁ ସେଇ ଭଗବାନଙ୍କ ଚିନ୍ତାରେ ଲଗେଇବାର ଅଛି, ନହେଲେ ମନକୁ ଯଦି ଆମେ ଭଗବାନ ଚିନ୍ତା ନ ଲଗେଇବା, ତାହେଲେ ସେ ବିଭିନ୍ନ ବିଭିନ୍ନ ଭୌତିକ ଚିନ୍ତାରେ ମନଟି ଲାଗିବ। ସାଧାରଣତଃ ଶତକଡ଼ା 90% ଲୋକ ତାଙ୍କର ମନକୁ ଏଇ ବିଭିନ୍ନ ଭୌତିକ ଚିନ୍ତାରେ ଲଗାଉଛନ୍ତି। ସକାଳୁ ଉଠିଲେ ସେମିତି କେମିତି ବିଭିନ୍ନ କଥା ଶ୍ରବଣ କରୁଛନ୍ତି, ମନକୁ ବହୁତ କଥା ଶୁଣୁଛନ୍ତି, ଏ ମନକୁ ସେଇଥିରେ ଲଗାଉଛନ୍ତି, ଗ୍ରାମ୍ୟ କଥାରେ ସବୁ ଲଗାଉଛନ୍ତି। ସୁତବ୍ୟାଦିନୀ ରାଜେନ୍ଦ୍ର ନୃଣାଂଶନ୍ତି ସହସ୍ରଶଃ ଅପଶ୍ୟତ ଆତ୍ମତତ୍ତ୍ୱମ୍ ଗୃହେଷୁ ଗୃହମେଧିନାମ। ସକାଳୁ ଉଠିଲେ ସବୁ ବିଭିନ୍ନ ପ୍ରକାର ବେଡ୍ ଟି ପିଇବା ପିଇକରି ପିଇ ଦେଇକରି କେଉଁଠି କ'ଣ ନ୍ୟୁଜ୍ ହେଲା, ନ୍ୟୁଜ୍ ଟିଭିରେ କ'ଣ ରହିଲା, ଏଇଭଳି ଭାବରେ ସବୁ ଦେଖୁଛନ୍ତି। ସେଥିରେ କ'ଣ ପ୍ରଚାର ହେଉଛି, ଏଇ କାମ କ୍ରୋଧ ବିଷୟରେ ବର୍ଣ୍ଣନା କରାଯାଉଛି, ଏ କାମ ଦ୍ୱାରା ବର୍ଷବର୍ତ୍ତ ଏଇଭଳି ଭାବରେ କାର୍ଯ୍ୟ କଲା, ଏ କ୍ରୋଧରେ ବର୍ଷବର୍ତ୍ତ ଏଇ ସେଭଳି କାର୍ଯ୍ୟ କରିଛନ୍ତି, ଏଇସବୁ ଜିନିଷ ଶୁଣିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଅପଶ୍ୟତ ଆତ୍ମତତ୍ତ୍ୱମ୍, ଆତ୍ମତତ୍ତ୍ୱ ବିଷୟରେ ଜାଣିବା ପାଇଁ କାହାର ଆଗ୍ରହ ନାହିଁ। ସେମାନେ ମନର ବଶବର୍ତ୍ତ ହିଁ କାର୍ଯ୍ୟ କରୁଛନ୍ତି, ମନକୁ ନିଜ ଅଧୀନରେ କରୁନାହାନ୍ତି। ତେଣୁ ଯେଉଁମାନେ ଗୋସ୍ୱାମୀ, ସେମାନେ ନିଜ ମନ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖିଥାନ୍ତି। ତେଣୁ ମରିଚି କହୁଛନ୍ତି, ମରିଚିଆ ପୁତ୍ରମାନେ କହୁଛନ୍ତି, ଏ ପିତା, ଏ ପ୍ରଭୁ, ଆପଣ ମନକୁ ନିଗ୍ରହ କରନ୍ତୁ। ଆପଣ ତ ଆମର ପିତା, ଆପଣ ଆମକୁ ନିର୍ଦ୍ଦେଶ ଦେବା କଥା, ଆପଣ ଆମକୁ ଶିକ୍ଷା ଦେବା କଥା, କିନ୍ତୁ ଆପଣ ଯଦି ଏଭଳି କାର୍ଯ୍ୟ କରିବେ ଆମେ ଆଉ କ'ଣ କରିବୁ? ଯଦାଚରିତ ଶ୍ରେଷ୍ଠ ତତ୍ତଦେ ଏବେ ତରୋଜନ ସଜତ ପ୍ରମାଣ ଗୁରୁତେ ଲୋକସ୍ତନୁ ବର୍ତ୍ତତେ। ଆପଣଙ୍କ ଉପରେ ଆଉ କେହି ନାହାନ୍ତି, ଆପଣ ପାରମେଷ୍ଠ୍ୟ ଶ୍ରେଷ୍ଠ ଆସନରେ ଆପଣ ଅଛନ୍ତି। ତେଣୁ ଆପଣ ଶ୍ରେଷ୍ଠ ଆସନ ରହି ଯଦି ଏଭଳି କାର୍ଯ୍ୟ କରିବେ, ତାହେଲେ ଅନ୍ୟ ଲୋକମାନେ କ'ଣ କରିବେ? ଅନ୍ୟ ଲୋକମାନେ କ'ଣ ଶିଖିବେ? ଅନ୍ୟ ଲୋକମାନେ କ'ଣ ପ୍ରମାଣ ଦେବେ? ତେଣୁ ଆପଣ ମନକୁ ନିଗ୍ରହ କରନ୍ତୁ। ଆପଣ ଏତେ ଉଚ୍ଚ ସ୍ଥାନରେ ରହିଛନ୍ତି, ଆପଣ ଯାହା କରିବେ ଅନ୍ୟ ଲୋକମାନେ ସେଇଭଳି ଭାବରେ ବ୍ୟବହାର କରିବେ। ତେଣୁ ଆପଣ ଏଇ ମନକୁ ନିଗ୍ରହ କରନ୍ତୁ। ଏଇଭଳି ଭାବରେ ଅନେକ ସବୁ ବର୍ଣ୍ଣନା କରାଯାଉଛି, ବର୍ଣ୍ଣନା କରାଯିବ ସବୁ କଥା କହିବେ। ତେଣୁ ବ୍ରହ୍ମା ଏକଥା ଶୁଣି ସେ କାମର ବଶବର୍ତ୍ତୀ ହେଇନାହାନ୍ତି, ଯଦିଓ ବଶବର୍ତ୍ତୀ ହେଇଯାଇଥିଲେ। ଏଇଟା ହେଉଛି ପ୍ରକୃତରେ ଆମକୁ ଶିକ୍ଷା ଦେବା ପାଇଁ ଆମେ ଯେଉଁ କହୁଥିଲୁ, ଏଇଟା ଯେଉଁ ରହିଛି ଆମର ବର୍ଣ୍ଣନା କରାଯାଇଛି ଯେ ଯେତେ ଉନ୍ନତ ବ୍ୟକ୍ତି ହେଲେ ମଧ୍ୟ ତାଙ୍କ ସେମାନେ ମଧ୍ୟ ଇନ୍ଦ୍ରିୟର ବଶବର୍ତ୍ତୀ ହେଇଯାଆନ୍ତି। ଏଇ କଥା ଶିକ୍ଷା ଦେବା ପାଇଁ ଏସବୁ ବ୍ୟବସ୍ଥା କରାଯାଇଛି। ଆମର ଥରେ ପତି ପ୍ରଭୁ ଥରେ କହୁଥିଲେ ମନ୍ଦିରରେ, ଆମର ଶିଶୁ ଗୌରବନ୍ଦ ସ୍ୱାମୀ ମହାରାଜ ସେ ଯାଇଥିଲେ ପାଶ୍ଚାତ୍ୟ ଜଗତରେ, ସେ ପ୍ରଚାର କରୁଥିଲେ। ଗୋଟେ ଥର ସେ ଯାଇଛନ୍ତି ଟ୍ରେନରେ,
ଟ୍ରେନରେ ସେଠି ଯାଉଛନ୍ତି, ରାତି ନାଇଟ୍ ଜର୍ଣ୍ଣିଂ ଅଛି, ଟ୍ରେନରେ ଫାଷ୍ଟ କ୍ଲାସରେ ତାଙ୍କର ଟିକେଟ୍ ବୁକିଂ ହେଇଛି, ସେ ସେଇ ଇଏରେ ସେ ଟ୍ରେନ ସେ ଯେଉଁ ବଗିରେ ଅଛନ୍ତି, ସେଠି ଜଣେ ବିଦେଶିନୀ ନାରୀ ଜଣେ ଅଛନ୍ତି, ସ୍ତ୍ରୀଲୋକ ଜଣେ ଅଛନ୍ତି, ତେଣୁ ସେ ରାତି ହେଇଗଲେ ସେ ସୟନ କରିଯାଇଛନ୍ତି, ତାଙ୍କର ତ ବିଦେଶୀ ନାରୀ ଅର୍ଦ୍ଧରତ୍ନ ଭଳି ସବୁ ରହିଛନ୍ତି, ତେଣୁ ଏଇଟାକୁ ଦେଖି ଗୋବିନ୍ଦ ମହାରାଜ ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ପ୍ରଭୁ ମୋତେ ଏଇଥରିକ ମୋତେ କୃପା କରନ୍ତୁ, ମୁଁ ଆଉ କେବେ ହେଲେ ଜୀବନରେ ଏ ଟ୍ରେନରେ ଜର୍ଣ୍ଣିଂ କରିବି ନାହିଁ। ତାପରେ ଟ୍ରେନ ମାନେ ସେ ଯଦିଓ ସେମାନେ ପ୍ରକୃତରେ ବହୁତ ଉନ୍ନତ ସ୍ଥିତିର, ସେମାନେ ମାୟାଦ୍ୱାରା ମୋହିତ ହୁଅନ୍ତି ନାହିଁ, କିନ୍ତୁ ତଥାପି ସେମାନେ ସବୁବେଳେ ଭଗବାନ ପ୍ରାର୍ଥନା କରନ୍ତି କେମିତି ମାୟାର ବଶବର୍ତ୍ତୀ ନ ହେବେ। ମାୟାର ବଶବର୍ତ୍ତୀ ଏଇ ଯେଉଁ ବ୍ରହ୍ମା ଯେଭଳି ଭାବରେ ହେଇଯାଇଛନ୍ତି, ସେଭଳି ଭାବରେ ଅନେକ ରହିଛି, ଅନେକ ଇତିହାସ ରହିଛି ଯେଉଁମାନେ ମାୟାର ଅଧୀନରେ ରହିଯାଇଛନ୍ତି, ମାୟାର ଅଧୀନ ହେଇଯାଇଛନ୍ତି। ବିଶ୍ୱାମିତ୍ର ଋଷି 60,000 ବର୍ଷ କାଳ ତପସ୍ୟା କଲେ, କିନ୍ତୁ ତଥାପି ଯେଉଁ କିଏ ମେନକାଙ୍କର ଯେଉଁ କାଚର ଋଣୁଣୁ ଶବ୍ଦ ଦେଖି ତାଙ୍କ ପରିସ୍ଥିତି ସେ ଆକର୍ଷିତ ହେଇଯାଇଥିଲେ। ତେଣୁ ଏ ଯେଉଁ କାମର ବେଗ ରହିଛି, ଏ କାମ ବେଗକୁ ବର୍ଣ୍ଣନା କରାଯାଇଛି, କେବଳ ନାରାୟଣ ଋଷି ଛଡ଼ା ଆଉ କେହି କାମର ବେଗକୁ ଦମନ କରିପାରନ୍ତି ନାହିଁ। ଯେତେବେଳେ ନାରାୟଣ ନରନାରାୟଣ ସେମାନେ ବଦ୍ରୀନାଥରେ ଭଗବାନ ତପସ୍ୟା କରୁଛନ୍ତି, ସେହି ସମୟରେ ଇନ୍ଦ୍ରଦେବ ଚିନ୍ତା କଲେ ବୋଧେ ଇଏ ମୋର ଇନ୍ଦ୍ର ଆସନକୁ ନେଇଯିବ, ତେଣୁ ସେ ବିଭିନ୍ନ ଅପ୍ସରାମାନଙ୍କୁ ଏବଂ କାମଦେବଙ୍କୁ ପ୍ରେରଣ କଲେ ତାଙ୍କର ସମାଧିକୁ ତାଙ୍କ ଭଙ୍ଗ କରିବା ପାଇଁ। ତେଣୁ ସେମାନେ ଯେଉଁ ଯାଇଛନ୍ତି କାମଦେବ ଏବଂ ବିଭିନ୍ନ ଅପ୍ସରାମାନେ ଯାଇଛନ୍ତି, ସେମାନେ ବହୁତ ଚେଷ୍ଟା କରୁଛନ୍ତି, କାମ ବାଣ ମାରୁଛନ୍ତି ନାରାୟଣ ଋଷିଙ୍କ ପାଖରେ, ନାରାୟଣ ଋଷିଙ୍କୁ କାମ ବାଣ ତାକୁ ଛାଡ଼ୁଛନ୍ତି, ସେମାନେ କାମର ବଶବର୍ତ୍ତୀ ହେଇଯିବ କାଳେ, ଇନ୍ଦ୍ରଙ୍କର ପଦ ଆଉ ଯିବନି, ଏଭଳି ଭାବରେ ଇନ୍ଦ୍ର ପଠେଇଥିଲେ ତାଙ୍କୁ। କିନ୍ତୁ ନାରାୟଣ ଋଷିଙ୍କୁ କ'ଣ କାମ ବେଗ ଇଏ କରିବ, କାମ ବେଗରେ କ'ଣ ସେ ଇଏ ହେବେ, ତେଣୁ ସିଏ ଦେଖିଲେ ଯେତେବେଳେ ଏଇଭଳି ଭାବ ସେ ଜାଣିଲେ ଓ ଇନ୍ଦ୍ର ଏଇଭଳି ଭାବରେ କାର୍ଯ୍ୟ କରିଛନ୍ତି, ତେଣୁ ସିଏ ତାଙ୍କର ଜଙ୍ଘରୁ ଉରୁରୁ ସୃଷ୍ଟି କରିଛନ୍ତି, ଅନେକ ଅପସରା ସୃଷ୍ଟି କରିଛନ୍ତି, ତାଙ୍କ ଭିତରେ ଶ୍ରେଷ୍ଠ ଅପସରା ହେଉଛନ୍ତି ଉର୍ବଶୀ, ତାଙ୍କର ଭଗବାନ ଉରୁରୁ ଯାହା ଦେଇଛନ୍ତି ତାଙ୍କ ନାମ ହେଉଛି ଉର୍ବଶୀ, ତେଣୁ ସିଏ ସେଇ ଉର୍ବଶୀଙ୍କୁ ପ୍ରଦାନ କଲେ, କହିଲେ ନିଅ ଏଇ ଉର୍ବଶୀଙ୍କୁ ତମେ ନିଅ, ତମେ ଇନ୍ଦ୍ରକୁ ଦେବ, ମୋର ତରଫରୁ ଭେଟି ପ୍ରଦାନ କରିବ। ତେଣୁ ଏଇସବୁ ଉର୍ବଶୀ ଯେତେ ଅପସରା ଅଛନ୍ତି, ଶ୍ରେଷ୍ଠ ଉର୍ବଶୀ ଅପସରା ଅଛନ୍ତି, ତାଙ୍କ ବିଷୟରେ ବହୁତ କଥା ରହିଛି। ତେଣୁ ଆମର କହିବାର କଥା ହେଉଛି ଯେଉଁ ଏଇ ଯେଉଁ ମନକୁ ରହିଛି, ମନକୁ ସଂଯମ କରିବା ଅଧିକାଂଶ କରିପାରନ୍ତି ନାହିଁ, କାମ ବେଗ ଦ୍ୱାରା ସମସ୍ତେ ଧାବିତ ହେଇଯାନ୍ତି, କାମ ଆକର୍ଷିତ ହେଇଯାନ୍ତି, କିନ୍ତୁ ଭଗବାନ ଯେଉଁ ନାରାୟଣ ଋଷିଙ୍କ କଥା କୁହାଗଲା ସେଭଳି ଭାବରେ ଭଗବାନ କୃଷ୍ଣ ମଧ୍ୟ ଏମାନେ କାମ ଦ୍ୱାରା ମୋହିତ ହୁଅନ୍ତି ନାହିଁ, ବରଂ କାମକୁ ସେ ମୋହିତ କରିଦିଅନ୍ତି। ଭାଗବତ ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଭଗବାନ କେବେ କେବେ କାମ ଦ୍ୱାରା ମୋହିତ ହୁଅନ୍ତି ନାହିଁ, ତାଙ୍କର ଯେଉଁ ରହିଛି ଦ୍ୱାରକାରେ 16,108 ରାଣୀ ରହିଛନ୍ତି, 16,108 ମହଲ ରହିଛି, ଭଗବାନ ଯେତେବେଳେ ଦ୍ୱାରକାରୁ ଫେରୁଛନ୍ତି ମହାଭାରତ ଯୁଦ୍ଧ ପରେ ଫେରୁଛନ୍ତି, ବହୁତ ଦିନ ପରେ ଆସୁଛନ୍ତି, ମାସ 3 ନା କେତେ ପାଖାପାଖି ରହିଯାଇଥିଲେ ଦ୍ୱାରକାରେ, ତେଣୁ ସେଠି ଯେତେବେଳେ ଫେରୁଛନ୍ତି ତାଙ୍କର ଯେଉଁ ରହିଛନ୍ତି ପତ୍ନୀମାନେ ବହୁତ, ଯାହାଙ୍କର ପତ୍ନୀଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି, ରୁକ୍ମିଣୀଙ୍କର ସୌନ୍ଦର୍ଯ୍ୟ ଦେଖି ଯେଉଁ ରାଜାମାନେ ଥିଲେ ଜଗିକି ରହିଥିଲେ, କାଳେ କୃଷ୍ଣ ତାଙ୍କୁ ଅପହରଣ କରିନେବେ, ତାଙ୍କର ସୌନ୍ଦର୍ଯ୍ୟ ଦେଖି ସେମାନେ ସବୁ ସେ ଯେଉଁ ଯେଉଁ ଅଶ ଉପରେ ବା କିଏ ରଥ ଉପରେ ସବୁ ଦଣ୍ଡାମାନ ହେଇଥିଲେ, ଜଗିକି ରହିଥିଲେ, ସେମାନେ ତାଙ୍କର ସୌନ୍ଦର୍ଯ୍ୟରେ ମୋହିତ ହେଇ ସବୁ ମୂର୍ଚ୍ଛା ହେଇକି ତଳେ ପଡ଼ିଯାଇଥିଲେ, ଏଭଳି ସୌନ୍ଦର୍ଯ୍ୟ ତାଙ୍କର ରହିଛି। କିନ୍ତୁ ଭଗବାନ କୃଷ୍ଣ ଯେତେବେଳେ ପ୍ରବେଶ କରୁଛନ୍ତି ସେ ତାଙ୍କର ସୌନ୍ଦର୍ଯ୍ୟରେ ମୋହିତ ହେଉନାହାନ୍ତି, ବ୍ୟାସଦେବ ତାଙ୍କର ମନର ଭାବ ଜାଣିପାରୁଛନ୍ତି, ଭଗବାନ କୃଷ୍ଣଙ୍କର ମନର ଭାବ ଜାଣିପାରୁଛନ୍ତି, ତାଙ୍କର କୌଣସି କାମ ଭାବନା ଯାତ୍ରା ହେଉନି ଜାତ ହେଉନି, ତେଣୁ ସେ କହୁଛନ୍ତି ଭାଗବତ ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ସେ କହୁଛନ୍ତି ଯେ ଏତ ଈଶନମ ଈଶସ୍ୟ ପ୍ରକୃତି ସ୍ତୋଭିତ ଗୁଣେଇ ନ ଯୁଜ୍ୟତେ ସଦାତ୍ମଚୈ ଯଥା ବୁଦ୍ଧି ସଦାଶ୍ରୟ। ଭଗବାନଙ୍କର ଏଭଳି ଗୁଣ ରହିଛି, ଏଭଳି ଶକ୍ତି ରହିଛି, ଏଭଳି ତାଙ୍କର ଈଶ୍ୱରତ୍ୱ ରହିଛି, ସିଏ କାହାର ଅଧୀନ ହେଇପାରନ୍ତି ନାହିଁ, କାମ ଦ୍ୱାରା ମଧ୍ୟ ସେ ମୋହିତ ହେଇପାରିବେ ନାହିଁ। ଏତଦ ଈଶାନମ ଈଶସ୍ୟ ଭଗବାନଙ୍କର ହେଉଛି ଭଗବତ୍ତା। ପ୍ରକୃତି ସ୍ତୋଭିତ ଗୁଣେଇ ପ୍ରକୃତିରେ ରହିଲେ ମଧ୍ୟ, ସତ୍ୟ ରଜ ତମ ତ୍ରିଗୁଣ ଭିତରେ ରହିଲେ ମଧ୍ୟ ନ ଯୁଜ୍ୟତେ, ସେ ଗୁଣ ଦ୍ୱାରା ଅଧୀନ ହୁଅନ୍ତି ନାହିଁ, ଗୁଣ ଦ୍ୱାରା ଯୁକ୍ତ ହୁଅନ୍ତି ନାହିଁ, ସଦା ଆତ୍ମସ୍ତେ ସବୁବେଳେ ସେ ଆତ୍ମସ୍ତରରେ ଅଛନ୍ତି, ଆତ୍ମାରାମ ସ୍ତରରେ ରହିଛନ୍ତି, ଏବଂ ସେହିଭଳି ଭାବରେ ଭଗବାନ ଯେଉଁଭଳି ଭାବରେ ସ୍ତରରେ ଅଛନ୍ତି ତଥା ବୁଦ୍ଧି ତଥା ଶ୍ରେୟ ବୁଦ୍ଧି କହିଲେ ଯେଉଁ ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ମଧ୍ୟ ସେହି ସ୍ତରରେ ଅଛନ୍ତି ଯଥା ବୁଦ୍ଧି ତଥା ଶ୍ରେୟ ହରିଦାସ ଠାକୁର ଯେତେବେଳେ ତାଙ୍କର ବହୁତ ପ୍ରଶଂସା ହୋଇଗଲା ସେହି ସମୟରେ ସେ ଯେଉଁ ଗ୍ରାମରେ ଥିଲେ ସେ ଗ୍ରାମରେ ଯେ କ'ଣ କୁହନ୍ତି ଯେ ଥିଲେ ଜମିଦାର ରାମଚନ୍ଦ୍ର ଖାନ ସେ ତାଙ୍କ ପ୍ରତି ସେ କହି ମୁଁ ଜଣେ ଜମିଦାର ମୋର ପ୍ରଶଂସା କରିବା କଥା ଏ ମୁସଲମାନ ମ୍ଲେଚ୍ଛର ପ୍ରଶଂସା କରୁଛନ୍ତି ଇଏ କ'ଣ ଗୋଟେ ନାମ ଜପ କରୁଛି ହରେ କୃଷ୍ଣ 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 ହରେ 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 ରାମ 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 ଏଭଳି କୀର୍ତ୍ତନ କରୁଛି ଆ ଦ୍ୱାରା କ'ଣ ଏତେ ପ୍ରଶଂସା ହୋଇଯାଇଛି ତେଣୁ ତାର ଈର୍ଷା କରି ସେ କହିଲେ କିଏ ତାକୁ ତାର ଯେଉଁ ରହିଛି ତାର ଯେଉଁ ଯଶ ରହିଛି ସେ ଯଶକୁ କେମିତି କିଏ ଭାଙ୍ଗିବା ତେଣୁ ଜଣେ ଅପସର କହିଲା ଯେ ମୁଁ ତାର ଯଶକୁ ଭାଙ୍ଗିଦେବି ମୁଁ ତାଙ୍କୁ ଆକର୍ଷଣ କରିଦେବି ମୋ ପ୍ରତି ତେଣୁ ସେ କହିଲେ ଠିକ ଅଛି ତୁମେ ଯଦି କରିପାରିବ ତାହେଲେ ମୁଁ ବହୁତ ଧନ ତୁମକୁ ଉପହାର ଦେବି ତେଣୁ ସେ ହରିଦାସ ଠାକୁର ଗୋଟେ ଗୁମ୍ଫା ଭିତରେ ଏକୁଟିଆ ସ୍ଥାନ ରହିକରି ସେ ଭଜନ କରୁଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ନାମାଚାର୍ଯ୍ୟ 300,000 ନାମ ନେଉଛନ୍ତି ଦିନକୁ ଆମେ ସେଦିନ ଯାହା କରୁଥିଲେ ଗୋଟିଏ ଷୋଳମାଳା କଲେ କେତେ କୋଟି ନାମ ହେଉଛି ଭଗବାନ ବିଷ୍ଣୁଙ୍କର ନାମ ହେଉଛି ତେଣୁ ଇଏ 300,000 ନାମ ନେଉଛନ୍ତି 64 × 3 କେତେ 192 ବାଳ ନାମ ନେଉଛନ୍ତି ତେଣୁ 12 ଗୁଣ ତାର ଆହୁରି 12 ଗୁଣ ହେଉଛି ଷୋଳମାଳାର 12 ଗୁଣ ନାମ ନେଉଛନ୍ତି ସେ ନାମାଚାର୍ଯ୍ୟ ହରିଦାସ ଠାକୁର ତେଣୁ ସେ ଅପସରା ଜଣକ ଆସିଲେ ବେଶା ଜଣକ ଆସିଲେ ଏବଂ ତାଙ୍କ ପାଖରେ ସେଇ ଗୁମ୍ଫା ପାଖରେ ବସିଲେ ଏକୁଟିଆ ରାତି ଚନ୍ଦ୍ର ରାତି ଇଏ ବହୁତ ଚେଷ୍ଟା କରୁଥିଲେ ତାଙ୍କର ସୌନ୍ଦର୍ଯ୍ୟ ଦେଖେଇ ତାଙ୍କୁ ମୁଗ୍ଧ କରିବା ପାଇଁ କିନ୍ତୁ ନାମାଚାର୍ଯ୍ୟ ସେ ତ ଭଗବାନଙ୍କର ଚିନ୍ତାରେ ମଗ୍ନ ରହିଛନ୍ତି ପରମ ଦୁଷ୍ଟ ନିବର୍ତ୍ତତେ ଯେଉଁମାନେ ଉନ୍ନତ ସ୍ୱାଦ ପାଉଛନ୍ତି ସେମାନେ ନିମ୍ନ ସ୍ୱାଦ ପ୍ରତି ଆକର୍ଷିତ ହେବେ ନାହିଁ ତେଣୁ ହରିଦାସ ଠାକୁର ଭଗବାନ ଶବ୍ଦ ବ୍ରହ୍ମ ନେଉଛନ୍ତି ଶୁଦ୍ଧ ନାମ ନେଉଛନ୍ତି ସେଥିରେ କୌଣସି ଆଉ ସେଥିରେ ସେହି ସ୍ତରକୁ ଯିଏ ଯାଉଛନ୍ତି ସେ କାମ ଦ୍ୱାରା ମୋହିତ ହେବେ ନାହିଁ ଯଦିଓ ସେ ଜାଣିଛନ୍ତି ଏ ଯେଉଁ ଆସି ବେଶା ଜଣକ ମୋତେ ପତନ କରିବା ପାଇଁ ଆସି କିନ୍ତୁ ସେ ତାଙ୍କୁ କୃପା କରିବା ପାଇଁ ସେଠି ରହିଲେ 3 ଦିନ ପ୍ରତିଦିନ ରାତିରେ ସେ କହନ୍ତି ଯେ ହଁ ଠିକ୍ ଅଛି ତୁମର ମନସ୍କାମନା ମୁଁ ପୂରଣ କରିବି କିନ୍ତୁ ମୁଁ ବର୍ତ୍ତମାନ ନାମ ବ୍ରତ ଧରିଛି ମାସକୁ ମୋର 1 କୋଟି ନାମ ଜପ କରିବାର ଅଛି ତେଣୁ ଏଇଟା ସମ୍ପୂର୍ଣ୍ଣ ହେଲେ ମୁଁ ତୁମର ମନୋବିଳାସ ପୂରଣ କରିବି ଏଭଳି ଭାବରେ କହି ତାଙ୍କୁ ସେଠି ରଖିଲେ ସେ ଯେଉଁ ଭଗବାନଙ୍କ ନାମ ନେଉଛନ୍ତି ଏଇ ଶୁଣିକରି ସେ ବେଶ୍ୟାର ମନ ପରିବର୍ତ୍ତନ ହେଉଛି ଗୋଟେ ଦିନ ରାତି ଗଲା 2 ଦିନ ରାତି ଗଲା 2 ରାତି ଗଲା ଏବଂ 3ର୍ଯ୍ୟ ରାତିରେ ସେ ତାଙ୍କର ଶରଣରେ ଯାଇଛନ୍ତି ପ୍ରଭୁ ମୁଁ ବଡ଼ ପାପିନି ମୁଁ ଗୋଟେ ବେଶ୍ୟା ମୋତେ ପଠାଇଥିଲେ ରାମଚନ୍ଦ୍ର ଖାନ ପଠାଇଥିଲେ ଆପଣଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ତେଣୁ ହରିଦାସ ଠାକୁର କହୁଛନ୍ତି ହେ ସତୀ ମୁଁ ଜାଣିଛି ତୁମେ କେଉଁଥିପାଇଁ ଆସିଥିଲ କିନ୍ତୁ ମୁଁ ତୁମକୁ ପରିବର୍ତ୍ତନ କରିବା ପାଇଁ ଆସିଥିଲି ମୁଁ ରହିଲେ 3 ଦିନ ନହେଲେ ମୁଁ ଚାଲିଯିବା କଥା ତେଣୁ ତାଙ୍କର ସେ ଯେଉଁ ବେଶ୍ୟା ଜଣଙ୍କ ତାଙ୍କ ପରିବର୍ତ୍ତନ ହୋଇଗଲେ ସେ ବୈଷ୍ଣବରେ ପରିଣତ ହୋଇଗଲେ ତେଣୁ ହରିଦାସ ଠାକୁର ତାଙ୍କ ଯେଉଁ ମାଳାରେ ଜପ କରୁଥିଲେ ସେ ମାଳାକୁ ଦେଲେ ତାଙ୍କୁ ପ୍ରଦାନ କଲେ କହିକି ସେ ଚାଲିଗଲେ ଅନ୍ୟ ସ୍ଥାନକୁ ତେଣୁ ସେ ବେଶ୍ୟା ଜଣଙ୍କ ସେଠି ବୈଷ୍ଣବରେ ପରିଣତ ହୋଇଗଲା ସେ ଭଗବାନଙ୍କ ନାମ ମଧ୍ୟ ନେଲା ତେଣୁ ସମସ୍ତ ଲୋକମାନେ ଆସିଲେ ଦେଖିବା ପାଇଁ କିଭଳି ତାର ପରିବର୍ତ୍ତନ ହୋଇଛି ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଏହିଭଳି ଭାବରେ ସ୍ତରରେ ଅଛନ୍ତି ସେମାନେ କାମ ଦ୍ୱାରା ମୋହିତ ହୁଅନ୍ତି ନାହିଁ ବରଂ କାମକୁ ସେ ମୋହିତ କରିଦିଅନ୍ତି ତେଣୁ ବ୍ରହ୍ମା ଯେତେବେଳେ ଏଇ ତାଙ୍କର ପୁତ୍ରମାନଙ୍କ ପ୍ରାର୍ଥନାରେ ସେ ନିଜର ମନକୁ ନିଗ୍ରହ କରିଛନ୍ତି ନିଜ ଯେଉଁ ମନ ଯେଉଁ କାମ ଦ୍ୱାରା ଦୂଷିତ ହୋଇଯାଇଥିଲା ସେ ଶରୀରକୁ ସେ ତ୍ୟାଗ କଲେ ଆପରେ ସେ ବର୍ଣ୍ଣନା କରାଯିବ ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ଦାୟୀ ଗୋର ପ୍ରମାନନ୍ଦୀ ଜୟ ଶ୍ରୀ ପ୍ରଭୁପାଦ।